नमो भगवते वासुदेवाय। श्रीमद भागवतम दशम स्कंद 22 अध्यायरु आमेन श्रवण करथले गोपीमानंकर अंतर भाव को स्वीकार करी कृष्ण जदियो आविर्भाव हेछंती बा आसछंती उपस्थित हेछंती तंकर अंतर थिबा कामना को पूर्ण करिया पाई किंतु कृष्ण चाहूथले मोर जे सेवा करिया मते जे पति रूप प्राप्त हो जागतिक पति पत्नी जागतिक जे कोनोसी प्रकार संबंध रही छे जगत रे त शर्त उपरे देह सुख उपरे ए जगत रे कोनोसी संबंध तिष्ठि पारिबे नाही जे पर्यंत कोनोसी शर्त आ देह सुख न रहे एटे निर्मल संबंध किछि नाही सब तो देह संबंध जी जहाँ भल पाऊँगी जार गुण द्वारा जी आकर्षित हो बंधु करन न दे खावाक न दे तार मानसिक भावना जहाँ रही चाहूँगी से आज जन देपर से बंधु बोली भाव भल बोली भाव जन व्यक्ति जन भल बोली भाव जन खराब बोली कहीं भाव से व्यक्तिटा जगत देख के छंदे रही कह प्रभु खराब आ जन कह प्रभु भल आम सी जो जी कह प्रभु खराब से लोक कौन कह तुम्हें कह से प्रभु खराब सी कह प्रभु खराब तेनाली जन व्यक्ति को भल कह जन व्यक्ति को ए जगत क्या तुम्हें नहीं आस जेकोसी व्यक्ति को तुम्हें नहीं आस भक्त समाज रे तुम्हें देख क्या जगत रे कि भल बोली कहना किए कहीपर जगत समस्त सर्त मूलक भाव में बचुंच स्वार्थ भाव में बचुच निर्मल जिन किसी ना जड़े भल पाँच से व्यक्ति को आज जन खराब पाँच तो प्रत्येक व्यक्ति पाखे दुईटा गुण रहा कौन कौन रहा भल खराब से कते निर्मल गुण रगर है कह लोक मनटा स्वार्थ बा संबंधा स्वार्थ पर पर्यवेसित देखु भल लगुच से प्रभु भल आज जन देखला से प्रभु जहाँ कहते जहाँ कर मोर किसी स्वार्थ ना से कह ना सी लोक भल नुह समस्त देख तुम जहाँ भल पाऊ तुम जहाँ एपरि गुरु स्थित देखुना तुम जड़े गुरु बोली पूजा कर आज जन कह सी भल नुंति से आज जन गुरु को पूजा कर आज जन कह सी भल नुंति जगत एम छा जा सब मानसिक प्रवणता मनटा भल पाऊ भल बोली कह छंदी रखाई संबंध शर्त उपरे स्वार्थ उपरे शर्त उपरे स्वार्थ उपरे से जीव तार निर्मल जिनस कौन जापार नहीं अंतर भावटा निर्मल ना कृष्ण सहित संबंध जी नही पार्ला तेनाली अंतर भावटा सब कौन है आबिलता है रहा सब आबिलता तुम गोलिया जमी कह गोलिया सब मनटा ओडिया गोटे शब्द रही जान थ मनटा घाटी गोली हूँ दीटा कथा कहते घाटी गोलिया कौन ना 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 भल तो लगे घाटी गोलिया कौन माछ धरती लोक देखी ना ना पा कि गोलिया कर गोड़े घाटे घाटी गोलिया मान कौन पाटे गोलिया कर तलु काद गुड़ा को घाटुंत मछटा उपर को पलैस आम जीवन आम कौन कर सब जो सेटलमेंट हो बस जो जो भावना गुड़ाक से जिन महिला गुड़ा कौट बसे तले बस जाए तुम्हें तो घाटी बस कौन हम उपर उठ भाई अवस्था हो गुण विमल विचारधारा के आसवानी गोटे जीवर बद्ध जीवर के आसवानी सब बेले तार सन्देह रोथ संशयात्मक मन रोथ जाड्यता रोथ निरुत्साहित मन रोथ कहीं कृष्ण सहित संबंध हो पारे ना कृष्ण सहित संबंध ना युवा सब जगत रहा सीटा जगतिक धर्म भक्ति अवस्था कौन भक्ति जन कर जगतिक धर्म गुड़ा रोच कौन रोच मान अपमान ईर्षा द्वेष जन भल पाऊ जन भल पा सी जापर ना जन भल पाया न भल पाया मुझे भल पाऊनी मत भी सीभा लोक भी से बुझीपार नहीं सी कौन भावी प्रत्येक व्यक्ति भावते मुझे भल मु खराब एमती से विचार खराब बोली विचार करदे बची पार्टी जगत खराब बोली कहीं बची पारे କେବଳ ଜଣେ ମୁଁ ହେଉଛି ଅତ୍ୟନ୍ତ ନିନ୍ଦା ନିନ୍ଦନୀୟ ବ୍ୟକ୍ତି, ଅତ୍ୟନ୍ତ ପାପୀ ବ୍ୟକ୍ତି, ଅତ୍ୟନ୍ତ ଖରାପ ବ୍ୟକ୍ତି, ହେଲେ ଭକ୍ତିର ଅତି ଉନ୍ନତ ଅବସ୍ଥା ଜଣେ ବିଚାର କରିବ, ସେ କେବଳ ବଞ୍ଚିପାରିବ। ମାନେ ଜଗତରେ ଯଦି ଜଣେ ସବୁବେଳେ ଭାବିବ ମୁଁ ହେଉଛି ଖରାପ ଲୋକ, ସେ କ'ଣ କରିବ? ଆଉ ବଞ୍ଚିବାକୁ କିଛି ଲାଭ ନାହିଁ, ଦେହ ଆତ୍ମହତ୍ୟା କରିଦେ। ଭଗବାନ କେମିତି ମାୟାରେ ଜୀବ ଛନ୍ଦିକି ରଖିଛନ୍ତି? ତା କତିରେ ସବୁ ଦୋଷ ଅଛି, ଗୁଣ ଅଛି, ସେ କ'ଣ ଭାବୁଛି ମୁଁ ଭଲ? ନା ତ ବଞ୍ଚିପାରିବନି, ସେ ବଞ୍ଚିପାରିବନି। ସେ ସମସ୍ତେ ନିର୍ଦୋଷ ଦେଖୁଛନ୍ତି, ସେ ତାକୁ ଭାବୁଛି ସେ ଖରାପ ଲୋକ, ସେ କହୁଛି ଇଏ ଖରାପ ଲୋକ। ଯାହାକୁ ଆମେ ଖରାପ ଲୋକ କହୁଛି, ସେ କ'ଣ କହୁଛି ମୁଁ ଭଲ, ମୁଁ ତ ଖରାପ ନାହିଁ କିଛି। ତାହେଲେ ଜଗତରେ କ'ଣ ହେଇଗଲା? ଏ ଜଗତରେ କ'ଣ ଭରି ହେଇଗଲା? ସମସ୍ତେ ଖରାପ, ସମସ୍ତେ ଭଲ, ଏ ହେଲା ଜଗତର ମାନସିକ ବିଚାରଧାରା। ସମସ୍ତେ ଖରାପ ହେଲେନି, ତୁମେ ଜଣକୁ ଭଲ ପାଉଛ, ତୁମେ କହୁଛ ସେ ଲୋକ ଭଲ, ଆଉ ଜଣେ ଲୋକ କହୁଛି ସେଇଟା ଖରାପ। ତାହେଲେ ଗୋଟିଏ ବ୍ୟକ୍ତି ଭଲ ହେଲା, ଗୋଟେ ବ୍ୟକ୍ତି ଖରାପ ହେଲା, ସେ ବି ସମାନ ବ୍ୟକ୍ତି। ଜଗତରେ ସମସ୍ତେ ସମସ୍ତେ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ଏଇ ଦୃଷ୍ଟିରେ। ତାହେଲେ କେତେ ଭେରାଇଟିର ଏ ଜଗତରେ ଆମେ ଶାନ୍ତି ଖୋଜୁଛେ ନା? ତାହେଲେ ଏଠି କ'ଣ ଜଳୁଛି? କୁହାହେଲା ନା ସଂସାର ଦାବା ଆନଲାଣି, ଦେଖୁ ନା କେମିତି ଜଳୁଛି। ତ କେତେ କେତେ ଶ୍ରେଣୀର ଲୋକ ହେଲେ? ବହୁ ସଂଖ୍ୟକ। ସିଏ ତାକୁ ଭଲ ପାଉଛି, ଆଉ ଜଣେ ତାକୁ ଭଲ ପାଉନି। ସିଏ ଯାହାକୁ ଭଲ ପାଉଛି, ଆଉ ଜଣେ ତାକୁ ଭଲ ପାଉନି। ତାହେଲେ କେମିତି ଛନ୍ଦା ଛନ୍ଦି ହେଇକି ରହିଲେ? ଦେଖ କେମିତି ଭଗବାନ ଚଳିଛ, ଗୋଟେ ଜୀବ ସେତିକି ବୁଝି ହେଇପାର। ଆଉ ଭକ୍ତିପଥକୁ ଆସିଗଲା ପରେ ବି ତା ଅନ୍ତର ଭିତରେ ସେ ରାଗ ଦ୍ୱେଷ, ସେ ମୋତେ ଭଲ ପାଉଛି, ଇଏ ମୋତେ ଭଲ ପାଉନି, ଇଏ ଏମିତିକା, ସେ ସେମିତିକା। ଆରେ ବାବା, ତୁମେ ଜଣେ ପ୍ରଥମ ପ୍ରଭୁପାଦ ମହାରାଜ କହନ୍ତି, ଫାଷ୍ଟ ୟୁ ବିକମ୍ ଏ ଜେଣ୍ଟଲମ୍ୟାନ୍। ଭକ୍ତିଟା ବହୁତ ଉଚ୍ଚା ଜିନିଷ, ଆଗ ଗୋଟେ ଭଦ୍ର ମାନବ, ସଭ୍ୟ ମାନବ। ତୁମେ ସଭ୍ୟ ମାନବ ନ ହେଲେ ତୁମର ପ୍ଲାଟଫର୍ମ ନାହିଁ, ତୁମେ ଭକ୍ତିରେ କ'ଣ ପ୍ରବେଶ କରିବ? ତୁମେ ଦେଖିବା ନାହିଁ ତ ତିଳକ ମାର, ତୁମେ ଯାହା ବି କର ସେଥିରେ କିଛି କ୍ଷତି ନାହିଁ, ତୁମେ କରିଛ ମାନେ ତୁମେ ତାର କିଛି ଫଳ ପାଇବ। କିନ୍ତୁ ମନେ ରଖ, ତୁମେ କିଛି ଏଇ ଜିନିଷଟା ତୁମକୁ ସେଇଭଳି ବହୁତ ଜିନିଷ ଭଳିଆ ଲାଗିବ, କାହିଁକି ତୁମେ ଗୋଟେ ଗୋଟେ ଭଦ୍ର ବ୍ୟକ୍ତି ବି ନୁହଁ, ସଭ୍ୟ ବ୍ୟକ୍ତି ନୁହଁ, ଆଉ ଗୋଟେ ସଭ୍ୟ ମାନବ ସ୍ତରକୁ ଆସ। ସଭ୍ୟତା ଶବ୍ଦ ଗୋଟେ ରହିଛି ନା, ସଭ୍ୟତା, ବୈଦିକ ସଭ୍ୟତା, ସଭ୍ୟ ମାନବ ମାନଙ୍କର ଏଇଟା, ଅସଭ୍ୟ ମାନଙ୍କର ଅନାର୍ଯ୍ୟ, ସେଥିପାଇଁ ଆର୍ଯ୍ୟ ଅନାର୍ଯ୍ୟ ଶବ୍ଦ ରହିଲା। ଏ ସ୍ପିରିଚୁଆଲ ଜିନିଷକୁ ରିଏଲାଇଜ୍ କରିବା ପାଇଁ, ଆଧ୍ୟାତ୍ମିକ ଜିନିଷକୁ ବିଚାରଧାରା ଭିତରକୁ, ନିଜର ବୁଦ୍ଧିର ପରିସର ଭିତରକୁ ଆଣିବା ପାଇଁ ଆମକୁ ଜଣେ ସଭ୍ୟ ମାନବ ହେବାକୁ ପଡ଼ିବ, ନହେଲେ ହେଇପାରିବନି। ଆଉ ସଭ୍ୟ ମାନବ କେମିତି ହେବ? ତାହେଲେ ଗୋଟେ ଟ୍ରେନିଂ ସ୍କୁଲ ଖୋଲିବାକୁ ପଡ଼ିବ, ଏମିତି ଖାଇବ, ଏମିତି ଚାଲିବ, ଏମିତି କଥା କହିବ ନା କ'ଣ? ନାଇଁ ନାଇଁ, ସେଟା କାମ ଦେବନି, ସେଟା କାମ ଦେବନି, ସେଟା ଅଫିସିଆଲି ଯାହାକୁ ଆନୁଷ୍ଠାନିକ ଭାବରେ ସେଇଟା ତୁମେ କରିବ, କିନ୍ତୁ ଭିତରେ କ'ଣ ରହିଛି? ଭିତରେ ସେ ଜିନିଷଟା ସବୁ ରହିଛି, ସେ ଭାବନା ଗୁଡ଼ାକ ରହିଛି, ଯାହାକୁ ଅଫିସର ଲୋକମାନେ ସଭ୍ୟ ବୋଲି କହୁଛନ୍ତି, ତାଙ୍କ ଘରେ ଆସିକି ପଚାରିବେ, ଗାଁରେ ପଚାରିବେ, ସେ କ'ଣ କହିବେ? ହଁ ଅସଭ୍ୟଟା, ସ୍ତ୍ରୀ କ'ଣ କହିବେ? ଏଟା ବଦମାସଟା। ତାଙ୍କ ଅଫିସରେ ତାକୁ କେମିତି ଭଦ୍ର ବୋଲି ଅଫିସର ବୋଲି କହୁଛନ୍ତି? ସେଠି ସେ କ'ଣ କରୁଛି? ଗୋଟେ ଆକ୍ସନ୍ କରୁଛି, ଗୋଟେ ଅଭିନୟ କରୁଛି। କୃଷ୍ଣଙ୍କ ସହିତ ତୁମର ସମ୍ବନ୍ଧ ନ ହେଇପାରିଲେ, ଗୁରୁ ଆଉ କୃଷ୍ଣଙ୍କ ସହିତ ସମ୍ବନ୍ଧ ନ ହେଇପାରିଲେ, ତୁମର ଆଧ୍ୟାତ୍ମିକ ଜୀବନ ଏଇଟା ଗୋଟେ ଅଭିନୟରେ ପରିଣତ ହେଇଯିବ। ଅଭିନୟରେ ପରିଣତ, ଅଭିନୟ କ'ଣ? ଡ୍ରାମା, ଡ୍ରାମାଟା କଲେ ଲୋକ କ'ଣ କରିବେ? ତାଳି ମାରିଲେ ଖୁସି, ତାଳି ନ ମାରିପାରିଲେ ଡ୍ରାମା ସରିବ, ସେ କାଲି ଚୁଙ୍ଗଚୁଙ୍ଗ ହବ। ଡ୍ରାମା ସରିଲେ ଯେଉଁ ମାନେ ଦେଇଥିବ କ'ଣ ଡ୍ରେସିଂ ହେଇକି, ସେ କାଲି ଚୁଙ୍ଗଚୁଙ୍ଗ ହବ, ଆମେ ଖାଇବା ସ୍କ୍ରିନ୍ ଖୋଲି ପକେଇବ। ଆମେ ସବୁ ଗାଁରେ ଛୁଆଟି ବେଳୁ ନାଟକ ଦେଖିଛୁ, ଆଉ ଆମେ ଜାଣିଛୁ, ଛଅ ମାସ ନେଖା ସବୁ, ଦୁଇ ମାସ ତିନି ମାସ ସବୁ ଗାଁରେ ନାଟକ କରିବେ, କ'ଣ ଏଇଟା ସବୁ କୁହନ୍ତି ରିଏଲ୍ ସେଲ୍ ହବ। ଝିଅ ବୋଉ ଆସିକି ଦେଖିବେ, ଖାଲି ଲୋକଙ୍କୁ ଦେଖିବା ନାହିଁ, ଆଉ ଯେଉଁ ଦିନ ହବ ଦୁଇ ଦିନ ଆଗରୁ ସେ ଆଉ ଖାଇବା ପିଇବା ଶୋଇବେନି, ଖାଲି ମୁହଁରେ ମାରିକି, ଖାଲି ଯେଉଁ ପେଣ୍ଟିଂ ଯେତେବେଳେ ମରା ହେଇଯିବ ସିଏ ଖାଲି ସ୍କ୍ରିନ୍ ଖୋଲିକି ଦେଖିବ। ତୁ ସ୍କ୍ରିନ୍ ଖୋଲି କାହିଁକି ଦେଖୁଛୁ? କେତେ ଲୋକ ଅଛନ୍ତି ମୋତେ ଦେଖିବେ ସବୁ। ଅଭିନୟଟା ସିଏ କରିବ ନା, ଅଭିନୟଟା କରିବ, ଅଭିନୟଟା କାହିଁକି କରୁଛି? କାହା ପାଇଁ? ଲୋକରଞ୍ଜନ ପାଇଁ। ଲୋକମାନେ ଯଦି ଭଲ ବୋଲି କହିଲେ ତା ମନ ଖୁସି ହେଲା, ଗଲା ଏଇଟା ଭକ୍ତିଟା ବର୍ତ୍ତମାନ ସେଇଆ। ଆଉ କ'ଣ, ଏଇଠି ଗୋଟେ ଭଲ ଅଭିନୟ ଶୋ କରିପାରିଲେ ଲୋକମାନେ ତାଳି ବଜେଇଲେ, ହଁ ଆଜ୍ଞା ବଢ଼ିଆ ଭକ୍ତ, ଇଏ ଭଲ ଭଲ ପ୍ରବଚନ ଦେଉଛନ୍ତି, ଭଲ କରୁଛନ୍ତି, ହେଇଟା ହେଲେ ତୁ ବଞ୍ଚିଲ। ଆଉ କ'ଣ, ଆଡ଼େ ନ ମିଳିଲେ ଆଉ ତୁମେ ଗୋଟେ ଜାଗା ରଖିଦିଆ ହବ, ସେଠି କେହି ଲୋକ ନଥିବେ, ଯାଇ ବସି ଭଜନ କର, ମୋବାଇଲ ଫୋନ ଦିଆ ହବନି, କରିପାରିବ? ପାଗଳା ହେଇଯିବ, ଆଉ କେହି ଆ କଥା କହୁନାହାନ୍ତି, କେହି ନାହାନ୍ତି, ମୁଁ କ'ଣ କରୁଛି କେହି ଦେଖୁନାହାନ୍ତି, ବାହ୍ୟା ହେଇଯିବ ଆଉ। ସମ୍ବନ୍ଧ କୃଷ୍ଣ ସହିତ ସମ୍ବନ୍ଧ ନହେଲେ ଏଇଟା ଗୋଟେ ଅଭିନୟ ହେଇଯିବ, କଥାକୁ କିଏ ଭୁଲ ବୁଝିପାରନ୍ତି, କିନ୍ତୁ ସତ୍ୟ ସମୟ ଆସିବ ତୁମେ ବୁଝିପାରିବ ସବୁ ଜିନିଷ। ସମୟ ସବୁ ଜିନିଷଟା ସବୁ ସମୟରେ ବୁଝାଯାଏ ନା। ଭକ୍ତିର ସମସ୍ତ ଉପଦେଶ ସବୁ ସମୟରେ ସମସ୍ତେ ବୁଝିପାରନ୍ତି। ଯିଏ ଯେଉଁ ସ୍ତର ରହିଲା ସେ ଉପଦେଶଟାକୁ ସେଇ ସ୍ତରରେ ବୁଝିବ। ପ୍ରଭୁପାଦ କହିଦେଲେ ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ସେଟା ସମସ୍ତେ ବୁଝିପାରିବେନି। ଗୋଟେ ଅତି ସରଳ କଥା କହିଲେ ହରିନାମଙ୍କର ସୁଖର ରୁହ, ସେଟା ସମସ୍ତେ ବୁଝିପାରିବେନି। ସେ ସେଇ ସ୍ତର ଉପରେ ଜାଣିପାରିବେ। ଆରେ ସତ କଥା, ଭକ୍ତିରେ ଯଦି ଗୁରୁକୃଷ୍ଣ ସହିତ ଆମର ତୁମର ସମ୍ବନ୍ଧ, ନିର୍ମଳ ସମ୍ବନ୍ଧ, ନିର୍ମଳ କଥାରୁ ଆସିଛି ଆମର ଅନାବିଳ ସମ୍ବନ୍ଧ, ଅନାବିଳ ପ୍ରେମ, ସେଟା ଯଦି ନ ହେଇପାରୁଛି କୃଷ୍ଣ ସେଇଠୁ ଜାଣିଦେଲେ ନା ଗୋପୀମାନଙ୍କର, ସେଥିପାଇଁ ସେଇଟାକୁ ସେ ରେସିପୋକେଟ୍ କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ସେ ଆସିକି ପହଞ୍ଚିଲେ। ସବୁ ଗୁରୁଙ୍କ ପାଖରେ କ'ଣ ଆସିବା ଦରକାର? ବିମଳ ରତି। ସେ ନାହିଁ ସେଠି ଭକ୍ତିନ ଠାକୁରଙ୍କର ବିମଳ ବୈଷ୍ଣବେ, ହଁ ସେଠି ତତ୍ଵ ରଖିଦେଲେ ସିଏ। ତୁମେ କୁଆଡ଼େ ଘୁରୁଛ ଗୁରୁ ବାପା? ଗୁରୁ ନା କେତେ ବଡ଼ ଯୋଗ୍ୟ ହେଇଛ, କେତେ ପ୍ରବଚନ ଦଉଛ, କେତେ ତୁମେ ଭକ୍ତ ତିଆରି କର, ସବୁ କର, ଗୋଟିଏ ପଏଣ୍ଟରେ ତୁମେ ଖସି ପଡ଼ିବ, ଗୋଟିଏ ପଏଣ୍ଟ ତୁମେ ଫଲଟା ନେଇଯିବ। କାଢ଼ ସେ ଭଜନ କ'ଣ ଆରମ୍ଭ ଦେଖିବ, କ'ଣ ଲେଖା ହେଇଛି? ବିମଳ ବୈଷ୍ଣବେ ରତି ଉପୁଜିବେ, ବାସନା ହଇବେ କ୍ଷୀଣ। ତୁମ ବାସନା ଯିବନି ବାପା, ତୁମେ କେତେ ପ୍ରବଚନ ଦେଇ ଦେଇ ଆସ, କେତେ କ'ଣ କରିଦେଇ ଆସ, ତୁମ ଅନ୍ତର ଭିତରେ ଭୋଗ ବାସନାଟା ରହିବ। ତୁମେ ସେଇ ସମୟରେ ପ୍ରବକ୍ତା, ଯେତେବେଳେ ପ୍ରବଚନ ଦଉଛ ସେ ସମୟରେ ପ୍ରବକ୍ତା, ବ୍ୟାସାସନ ଓହ୍ଲେଇ ଆସିଲା ପରେ ପୁଣି ସେ ମାୟା ତୁମକୁ ଦାସ କରିଦବ। କେବେ ତୁମର ବାସନା ଯାଇପାରିବନି, ଯିବନି। ସେଥିପାଇଁ ସେ ଏଇଟାକୁ ଲେଖିଲେ ପୁରା, ବିମଳ ବୈଷ୍ଣବେ ରତି ଉପୁଜିବେ, ବାସନା ହଇବେ କ୍ଷଣ, ତାପରେ କ'ଣ ହରି ହରିର ଅଛି ସେଟା। ହଁ ମୋର କେବେ ସେ ଦିନ ହବ, ଅନ୍ତର ବାହିରେ ମୁଁ ସମ ବ୍ୟବହାର କରିବି, ସମ ବ୍ୟବହାର। ଏଇଟା ନହେଲେ ତ ତୁମର ହେଇପାରିବି ନା, କପଟେ ବସିଗଲା ଆଉ ତୁମେ ବୈଷ୍ଣବ ସେ କପଟ ତାର ଗୁରୁଙ୍କ ପାଖରେ ଲାଗିଯିବ, ସବୁଆଡ଼େ ତୁମେ ସବୁବେଳେ ସରିଲା, ତୁମ ଜୀବନ ବେକାର ହେଇଗଲା, ସେ ବାସନା ରହିଲା। ସେ ବା ଆଚାର୍ଯ୍ୟ ନା, ସେ ଗୋଟେ ଗୋଟେ ଜାଗାରେ କିପଟୁ ଛାଡ଼ି ଦେଇଛନ୍ତି, ହେଇଟି ତ ବୁଝିପାରୁନାହାନ୍ତି। ଆଉ ମୁଁ ଭୋଜନ କରିବି, ମୁଁ ସାଧନ କରିବି, ତୁ କ'ଣ କରୁଛ କର, କିଛି ଅସୁବିଧା ନାହିଁ। ସବୁ ଭୋଜନ ସାଧନ କୁହାଯାଇଛି କରିବା ପାଇଁ, କିନ୍ତୁ ତାର ଲକ୍ଷ୍ୟଟାକୁ ରଖାହେଇଛି। ଲକ୍ଷ୍ୟ ଭ୍ରଷ୍ଟ ହେଇକି ସାଧନ କଲେ, ଭୋଜନ କଲେ, କର୍ମ କଲେ ତାର ଫଳ ମିଳେନା, ତା ଲକ୍ଷ୍ୟ ଭ୍ରଷ୍ଟ ନା। ଜଣେ ବାଇକ୍ ଧରି ବାହାରିବ, ନ୍ୟାସନାଲ୍ ହାଇୱେରେ ଯିବ, ତାକୁ ପଚାରେ କୁଆଡ଼େ ଯାଉଛୁ, ନା ମୁଁ ଯାଉଛି, କୁଆଡ଼େ ଯିବୁ ନା, ଯୁଆଡ଼େ ହେଲେ ଯିବି, ତାହେଲେ ସେ ଲୋକ କେଉଁଠି ଖାଇବ, କେଉଁଠି ପହଞ୍ଚିବ, ତାର ଠିକଣା ନଥାଏ। ସେଟା ଯେଉଁମାନେ ଲକ୍ଷ୍ୟ ଆଣନ୍ତିନି ଭକ୍ତି ଯୋଗରେ, ସେମାନେ ଘାଣ୍ଟି ଚକୁଟି ହେବେ, ବୁଲାବୁଲି କରି ଶେଷକୁ ତାଙ୍କୁ ଗୋଟେ ତିନିଟା କାଲି ପଡ଼ିଥିଲା ନା, ତିନିଟା କଥା ତାଙ୍କୁ ଆଦ୍ୟରେ ସନ୍ଦେହ ଲାଗିବ, କିମ୍ବା ଅସମ୍ଭବ ବୋଲି ଜ୍ଞାନ ହବ, କିମ୍ବା କଳ୍ପନା ବୋଲି ଜ୍ଞାନ ହବ। କାରଣ ସେ ଗୋଟେ ଦୁଇଟା ଜିନିଷକୁ ଷ୍ଟ୍ରଗଲିଂ କରୁଛି ନା, ସେ ଚାହୁଁଛି ମୁଁ ଭକ୍ତି କଲେ ମୋର ବିଷୟ ବାସନାଟା ପଳେଇବ। ସେ କରିବ କରିବ କରିବ, ଟ୍ରାଏ କରିବ, ସାଧନ କରିବ, ଭଜନ କରିବ, ତାପରେ ସେ ଭେଟ ପାଇଯିବ, ହାଇ ମୋର ତ ସେ ବାସନାଟା ଯାଉନି। କିନ୍ତୁ ଭକ୍ତି ଠାକୁର ରଖିଦେଲେ ଗୋଟେ ଜାଗାରେ, ତୁମର କେବେ ହେଲେ ବାସନା ଯିବ ନାହିଁ, କେବେ ଯିବନି। କେବେ ମୋର ହବେ ସେଇ ଦିନ, ବିମଲ ବୈଷ୍ଣବେ ରତି ଉପୁଜିବେ, ବାସନା ହଇବ କ୍ଷଣ। କେଉଁଭଳି ବୈଷ୍ଣବ ରତି ଉପୁଜିବ? ବିମଳ ବୈଷ୍ଣବ, ବିମଳ ବୈଷ୍ଣବ ଲେଖିଲେ ଶୁଦ୍ଧ ଭକ୍ତ, ଯାହାଙ୍କ ଅନ୍ତରରେ ମଳ ନାହିଁ। ଆମର କେଉଁ ବୈଷ୍ଣବ ସାଙ୍ଗରେ ବନ୍ଧୁ? ବୁଜୁଗୁରି କରେ ଯେଇ ଭକ୍ତିର ଠାକୁରଙ୍କର ଏଇ ପଦ, ତମ ବନ୍ଧୁ ଜନ ସେଇ ବୁଜୁଗୁରି, ମାନେ ଚୁଗୁଲି ଯିଏ କରେ ତୁମର ସିଏ ହେଉଛି ବନ୍ଧୁ। ହଁ ବୁଝୁଛ ନାହିଁ, ଆମର ବନ୍ଧୁ କିଏ? ଚୁଗୁଲି ଯିଏ କଲା, ସେ ତା ନାଁରେ କହୁଛି, ତୁମେ ତାକୁ ଭଲ ପାଉନି, ସେ ତା ନାଁରେ କହିଲା, ଆହା ଇଏ ତମ ବନ୍ଧୁ ଆଉ। ସିଏ ପୁରା ଖୋଲିକି ସବୁ ଲେଖି ଦେଇଛନ୍ତି, ଆଉ ତାଙ୍କ କଥା ଯେନ ବୁଝିପାରେ, କୁହନ୍ତି ନା ମାଷ୍ଟର ଛାଟ ଯିଏ ଖାଇନି ସେ କବାଟ ପଡ଼ିପାରିବ? ଯେ ଆଚାର୍ଯ୍ୟଙ୍କ ବାଣୀରେ ମଣିଷ ହେଇପାରିଲାନି, ଭାଗବତ କ'ଣ ପଢିବ, ତୁମେ କ'ଣ ପ୍ରବଚନ ଦିଅ, ଯୁଆଡ଼େ ଯାହା କରୁଛ କର, କିଛି ହେଇପାରିବ। ଆଚାର୍ଯ୍ୟ ବାଣୀ ତୁମକୁ ମାଡ଼ ବାଳିଆ ଲାଗୁନି, ସେଇଟା ତୁମର ଅନ୍ତରେ ପ୍ରବେଶ କରୁନି, ଆଉ ହବନି, ଆଉ କିଛି ହବନି, ପାରିବନି, ତୁମେ ଜୀବନରେ ଠକିଯିବ। ବୁଜୁଗୁରି କରେ ଯେ ତବ ବନ୍ଧୁ ଜନ ସେ ଏମିତିକି ଲେଖିଛନ୍ତି, ତାଙ୍କର ଯିଏ ବୁଜୁଗିରି ସବୁ କରନ୍ତି, କ'ଣ ଚୁଗୁଲି କାମ କରନ୍ତି, ଏ ସେ ବେଙ୍ଗଲୀ ସୁପଦ ଅଛି, ଆଉ ତ ବେଶୀ ପଢା ହୋଇପାରୁନି, ଆଲୋଚନା ହଉନି। ସେଇଟା ସେ ହେଉଛି ତୁମର ବନ୍ଧୁ, ତାକୁ ବନ୍ଧୁ ବୋଲି ଭାବୁଛ, ସେ ଶୁଣ ତେଣୁ କଥା ଜାଣିଛ ନା, ଏଇଟା ହେଲା ଏମିତି ହେଲା, ସେ ଏହା କରୁଛି, ଏଇଆ ଏଇଟା ତୁମର ବନ୍ଧୁ। ସେ କହିଲେ ନାଇଁ 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 ନାଇଁ, ବିମଳ ବୈଷ୍ଣବେ ରତି ଉପୁଜିବେ, ବାସନା ହଇବ କ୍ଷୀଣ। ତୁମର ବାସନା ଅନ୍ତର ଭିତରେ ରହୁଛି ଗୋଟେ ସଂସାରକୁ ଭୋଗ କରିବାର ବାସନା, ନିର୍ମଳ ଭାବନା କେମିତି ଆସିବ? ଯେମିତି ଗୋପୀମାନଙ୍କ ନିର୍ମଳ ଭାବନା ଆଜି ଆସିଛି, ବିମଳ ମତି ଆସିଛି, ଆମେ କୃଷ୍ଣଙ୍କ ପ୍ରତି ରୂପରେ ପାଇବୁ। ଅଲଗା ଯାହା ପାର୍ଟ ସବୁ ରହୁଛି, ଯାହା ଦୋଷ ରହୁଛି, କୃଷ୍ଣ ତାଙ୍କ କ୍ଷମା କରିଦେଉଛନ୍ତି, ସବୁ ସର୍ତ୍ତ କରିକି ତାଙ୍କୁ ବେଣ୍ଡ କରିକି ତାଙ୍କୁ ନେଇ ଆସୁଛନ୍ତି ଟ୍ରାକ୍କୁ। ଆଜି ଗୋଟେ ଶୁଦ୍ଧ ଭାବନା ମନ ଭିତରେ ଜୀବ ଭିତରେ ଆସିବା ଦରକାର ନା? ସବୁଠୁ ବଡ଼ ଶୁଦ୍ଧ ଭାବନା ଜୀବ ଭିତରେ କ'ଣ ଆସିବା ଦରକାର? ମୁଁ ବଡ଼ ହେବି ନାହିଁ, ଆମର ଶୁଦ୍ଧ ଭାବନା ଗୋଟେ ଜାଣିଛେ କ'ଣ କ'ଣ ଶୁଦ୍ଧ ଭାବନା? ମୁଁ ଗୋଟେ ବଡ଼ ଭକ୍ତ ହେବି। ଆମର ଆମ ବିଚାରଧାରା ବଡ଼ ଭକ୍ତ କ'ଣ? ସମସ୍ତେ ମୋ ସେ ଭଲ ପାଏ, ବାସ। ଏଇଟା ଗୋଟେ ଠକାମ, ଏଇଟା ହେଉଛି ସଂସାର ଆମକୁ ଠକେଇ ଦେଉଛି। ଠକାମ ମାନେ ସଂସାର ଆମକୁ, ଯେତେବେଳେ ଆମେ ସମସ୍ତେ ଭଲ ପାଇଲେ ତାର ଆମେ କାହାର ଫଲୋର ହେଲେ? ଲୋକଙ୍କ ଫଲୋର ହେଇଗଲେ ନା? ଏଇଟା ହୁଏ ପ୍ରଥମ ଅବସ୍ଥାରେ, ଏଇଟା ସବୁ ପ୍ରଥମ ଅବସ୍ଥାରେ ହୁଏ। ଲୋକ ପ୍ରଶଂସା କରିବେ, ଏଇଟା ତୁମକୁ ଭଲ ଲାଗିବ, ଏଇଟା ଭଲ ଲାଗେ ପ୍ରଥମ ଅବସ୍ଥାରେ। ଏଇଟା ଉତ୍ସାହମୟୀ ଭକ୍ତି କରୁଛ ନା, ତ ଭକ୍ତିଟା ଉତ୍ସାହ ଦେଲେ ତୁମେ ଭକ୍ତି କରିବ, ନହେଲେ ଉତ୍ସାହ ବନ୍ଦ ହେଇଗଲେ କିଛି କରିବନି। ତୁ କହିବ ଟିକେ ଅନ୍ନଡାଲମା ଗୋଟେ ଖାଅ, ଏଇଠି ଗାଈ ଟିକେ ସେବା କର, ଭଗବାନଙ୍କୁ ଜପ କର, ଯେତେ ମିଳୁଛି ସମୟ ଜପ କର, ତୁମେ ଭଲ ଲାଗିବ। ହାଁ କେତେ ଦିନ ମୁଣ୍ଡ ପାଗଳ ହେଇଯିବ, କେହିକୁ ଦେଖିବାର ନାହିଁ, କାହା ସାଙ୍ଗେ କଥା କହିବାର ନାହିଁ, କାହାକୁ କାହାକୁ ଯିବିନି। ଲୋକ ସବୁବେଳେ ଚାହାନ୍ତି ନା ଯାଏ ଯାଇଁ, କାହିଁ ସେ ତା ସ୍ଥିତିଟା ସେୟା ନା, ସେ ଲୋକ ନ ରହିଲେ, ଲୋକଙ୍କୁ ନ ବୁଝେଇଲେ, ଲୋକ ସାଙ୍ଗରେ ସମ୍ପର୍କ ନ ରଖିଛି, ବାୟା ହେଇଯିବ। କାହିଁକି ତାର ଉତ୍ସାହ ଭକ୍ତି ଦରକାର। ଲୋକମାନଙ୍କୁ କହିଲା ମାନେ ଲୋକମାନଙ୍କୁ ହଁ ବାବା ବହୁ ଜାଣିଛନ୍ତି, ହଁ ତାର ଗୋଟେ ଉତ୍ସାହ ହେଲା, ସେ ଆସି ଶ୍ଳୋକଟା ଦେଖିବ, ହଁ ଏ ଶ୍ଳୋକଟା ଦେଖିବା ଆଉ, ଏଇଟା ପ୍ରଥମ ହୁଏ, ଏଇଟା ଉତ୍ସାହମୟ ଭକ୍ତିଟା ଆଉ, ତା ରେସିଫିକେସନ୍ ଆଉ। ଲୋକ ବାବା ଟିକେ ଫୋନ୍ ନମ୍ବରଟା ଦେଲ, ମୁଁ ଟିକେ ପଚାରିବି ପ୍ରଶ୍ନ ପ୍ରଶ୍ନ କେତେବେଳେ କ'ଣ ହେଲା ତୁମଟା, କାରଣ ତୁମର ସେଇଟା ସ୍ୱାଭାବିକ ଗୋଟେ ଫାଉଣ୍ଡେସନ୍, ଯେତେବେଳେ ନାହିଁ ତୁମେ ଏଇ ଉତ୍ସାହରେ ଭକ୍ତିଟା କରିବ, ଏଇଟା କରିବ। କିନ୍ତୁ ସବୁବେଳେ ମନେ ରଖିବା ଦରକାର, ଏ ଉତ୍ସାହମୟ ଭକ୍ତିରେ ଆମେ ଦୃଢ଼ ଶ୍ରଦ୍ଧାକୁ ଆସିପାରିବା ନାହିଁ, କି ସ୍ୱାଭାବିକ ଭକ୍ତିଟା ହେବନି। ଖାଲି କ'ଣ ଇଚ୍ଛା ହବ, ଯେଉଁଠି ଗଲେ ମୋତେ ଉତ୍ସାହ ମିଳିବ, ପ୍ରଶଂସା ମିଳିବ, ସେଠି ମନେ ଦୌଡ଼ିବ, ଆଉ କୃଷ୍ଣ ପାଖରେ ମନେ ରହିବନି। ଏଭଳି ବଡ଼ ବଡ଼ ବିଜ୍ଞାନ ଗୋଟେ ଆଚାର୍ଯ୍ୟ ମାନେ ସବୁ ରଚନା କରିଛନ୍ତି ନା, ଏ କ'ଣ ଛୋଟ କାମ? ମୁଁ ହରେକୃଷ୍ଣ ଜପ କରିଦେବି ଯେଉଁଠି ପାରେ ରହିକି, ସେଇଟା ହବନି ବାପା, ସେଇଟା ହବନି। ତୁମର ଭିତରେ କ'ଣ ରହିଛି, କ'ଣ ରହିଛି ବାସନା? ସେ ଯୁଆଡ଼େ ଯିବ ସେ ସୂକ୍ଷ୍ମ ଭାବରେ ଲୁଚିକି ରହିଛି ସେ ତାର ତୁମକୁ, ସେଇଟା କିଛି ଦିନ ଯିବ କହିବାର, ଇଏ ତ ମାଇଣ୍ଡ ଆଡ଼ଜଷ୍ଟ କରିକି ପଳେଇ ଆଇଲା, ହଉ ଆହ ବାସନା ଭିତରେ ରହିଛି। ତୁମେ ଷ୍ଟ୍ରଙ୍ଗ କରି ମନକୁ ରଖିବ, ଦୃଢ଼ କରିକି, ସେ ଖାଲି ଛକି ଛକି ରହିଥିବ, ଯେତେବେଳେ ଗୋଟେ ୱିକ୍ ପଏଣ୍ଟ ଆସିଲା ବାସନା ପୁଣି ବାହାରେ। ଏହା ସେ ଲେଖିଦେଲେ ପୁରା, ବିମଳ ବୈଷ୍ଣବେ ରତି ଉପୁଜିବେ ବାସନା ହୋଇବେ କ୍ଷୀଣ, ଅନ୍ତର ବାହିରେ ସମ ବ୍ୟବହାର ଅମାନି ମାନନ୍ଦ ହବ, କୃଷ୍ଣ ସଂକୀର୍ତ୍ତନ ଶ୍ରୀକୃଷ୍ଣ ସ୍ମରଣେ ସତତ ମଜିଆର। ଆରେ ଜଣେ ସତତ କେମିତି କୃଷ୍ଣ କୀର୍ତ୍ତନ କରିପାରିବ? ଚୈତନ୍ୟ ମହାପ୍ରଭୁ କହିଦେଲେ, ଦେଖ ଚୈତନ୍ୟ ମହାପ୍ରଭୁଙ୍କର ଶ୍ଳୋକକୁ ଏଠି ଲଗାଅ, ଆଚାର୍ଯ୍ୟମାନଙ୍କର ଶିକ୍ଷାରେ କନକ୍ଲୁଜନଟା ରହିଲା, ଭଗବାନଙ୍କ ଶିକ୍ଷାଟା ସାର୍ବଜନୀନ ଜିନିଷ, ସେଟା କିନ୍ତୁ କରିବାକୁ ପଡ଼ିବ, ସେଟା ବଡ଼ କଷ୍ଟ। ମହାପ୍ରଭୁ କ'ଣ କହିଲେ, ତୃଣାଦବୀ ସୁନିଚେନ ତରବ ସହିଷ୍ଣୁନା ଅମାନିନ ମାନଦେନ କୀର୍ତ୍ତନୀୟ ସଦା, ସବୁବେଳେ ଜଣେ କୀର୍ତ୍ତନ କରିପାରିବ ତୃଣାଦବୀ ସୁନିଚେନ ହେଲେ। ଆଉ କହିଲେଣି ତୃଣାଦବୀ ସୁନିଚ କିଭଳି ହେବାକୁ ପଡ଼ିବ, ସେ କାଳେ ବ୍ୟାଖ୍ୟା କରିଦେଲେ ଏଭଳି ବୃକ୍ଷ ଭଳି ହେବ, ଆମେ ତ ଜାଣୁଛୁ ବୃକ୍ଷ ଭଳି ସହିବାକୁ ପଡ଼ିବ, ହବ କେମିତି, ସେ କିଭଳି କୃଷ୍ଣ ସତ କୀର୍ତ୍ତନ କରିବ ଯେଟା କାହିଁକି ନିଜକୁ ଛୋଟ ବୋଲି ମନେ କରିବ? ତାର ଅହଙ୍କାରଟା ସିନା ସେ ବଡ଼ ବୋଲି ମନେ କରିବ, ଛୋଟ ବୋଲି କେମିତି ମନେ କରିବ? ତାର ଅହଙ୍କାରଟା ଯିବାର ଉପାୟ କ'ଣ ରହିଲା? ଅହଙ୍କାରଟା ପୁଣି ଆସୁଛି କେଉଁଠୁ? ତୁ ଅହଙ୍କାରଟା ସେଟା ଦେହରେ ଅଛି ନା, ମୁଁ କୃଷ୍ଣଙ୍କର ଦାସ, ଏ ଶୁଦ୍ଧ ଅଭିମାନଟା ଗୋଟେ ଅହଙ୍କାର ହେଇଯାଇଛି, ମୁଁ ହେଉଛି ବଡ଼, ଭଗବାନଙ୍କୁ ବଡ଼ କରିବା ବଦଳରେ ଆମେ ନିଜେ ବଡ଼ ହେବା ପାଇଁ ଚାହୁଁଛେ, ଏଇଟା ଉଲ୍ଟା ହେଇଯାଇଛି ନା, ଏଇଟା ପୁଣି ଦୂରେଇବୁ କେମିତି? ସେ ହିଁ ସବୁ ବାସନା ତିଆରି କରୁଛି ନା, ଅହଙ୍କାରଟା ସବୁ ବାସନା ତିଆରି କରୁଛି ନା। ଆଉ ତୁମେ ସେ ଲେଖିଦେଲେ, ଏ ସତତ ସବୁବେଳେ କୃଷ୍ଣ କୀର୍ତ୍ତନ ମଜିକି ରହିବି, କେତେବେଳେ? ଯେତେବେଳେ ମୋର ବିମଳ ବୈଷ୍ଣବଙ୍କର ରତି ଉପୁଜି, ଶୁଦ୍ଧ ଭକ୍ତଙ୍କ ଚରଣଙ୍କର ଯେତେବେଳେ ମୋତେ ପ୍ରିୟ ଲାଗିବ, ତାଙ୍କ ଚରଣ କମଳ ମୋତେ ଅତ୍ୟନ୍ତ ପ୍ରିୟ ଲାଗିବ, ଆଦର ବସ୍ତୁ ବୋଲି ଲାଗିବ, ସର୍ବସ୍ୱ ଲାଗିବ, ସେଟା ତୋର ବାସନାଟା କ୍ଷୀଣ ହବ ସେ ପ୍ରଭାବରେ, ଆଉ କିଛି ନାହିଁ। ଅନ୍ତର ବାହିରେ ସମ ବ୍ୟବହାର ଅମାନ୍ୟ ମାନନ୍ଦ ହବ, ଦେଖ ଲିଙ୍କ ରହିଛି ନା, ଆଉ ଅମାନ୍ୟ ମାନନ୍ଦ କେମିତି ହବ, ଅନ୍ତର ବାହାର ସମୟରେ କେମିତି ହବ, ବାସନା କ୍ଷୀଣ ହେଲେ ବାସନା କେମିତି କ୍ଷୀଣ ହବ, ବିମଳ ବୈଷ୍ଣବ। ଆରେ ସେମାନେ କେମିତି ଆକୁ ରଚନା କଲେ ଜଣେ କହିବ? ସେମାନେ ପା ସବୁ ସିଦ୍ଧ ଭକ୍ତ, ସମସ୍ତେ ନିତ୍ୟ ପାର୍ଷଦ, କିନ୍ତୁ ଏ ସାଧକ ମାନଙ୍କର ଭାବକୁ ଭଗବାନ ତାଙ୍କ ଅନ୍ତର ଭିତରେ ପ୍ରକାଶ କରେ, ନହେଲେ ସେ ସାଧକ ଜିନିଷଟା ଲେଖିପାରିବେନି। ଆଉ ଖାଲି ସିଦ୍ଧ ଜିନିଷଟା ଲେଖିଲେ ଡିଷ୍ଟର୍ବ ହେଇଯିବ, ଆଉ ଗୋଟେ ସାଧକ ଭକ୍ତଟା ସେ ଗୋଟେ ଶୁଣିଲା ମାନେ ରାଧାକୃଷ୍ଣଙ୍କର କ'ଣ ଗାନ୍ଥିଆ ମାଲତିରି ମାଲା ଦିବ ଦୁହାର ଗଲେ, ସେ ଯେଉଁ ନରତନ ଦାସ ଠାକୁର ଯେଉଁ ସୁଲାଳସା ମୁଁ ପ୍ରାର୍ଥନା, ଏଇଟା ପଢ଼ିଲେ ତୁମେ କ'ଣ ଲାଗିବ? ତୁମେ କୁଆଡ଼େ ରାଧାକୃଷ୍ଣ ଅଛନ୍ତି, ମୁଁ କେଉଁଦିନ ଯିବି, କ'ଣ ସା ତାଙ୍କୁ ମାଳ ପିନ୍ଧେଇବି, ଇଏ କରିବି, ତା କରିବି, ତୁମ କଳ୍ପନା ଭଳିଆ ଲାଗିବ। ତୁମେ ତ ଷ୍ଟ୍ରଗଲ୍ କରୁଛ କେଉଁଥିରେ, କାମନା ବାସନାରେ, ତେଣୁ ସେଇଟା ତୁମକୁ ସେଗୁଡ଼ା ସବୁ କଳ୍ପନା ଭଳିଆ ଲାଗିବ, ନହେଲେ ବିରକ୍ତି ଲାଗିବ, ନହେଲେ କିଛି ଦିନ କରିକି ତାପରେ ଗୋଟେ ହତାଶ ହେଇଯିବ, ଏଇ ଯେଉଁ ତିନିଟା କଥା ରହିଲା ସେଭଳିଆ ଅବସ୍ଥା ହବ। ଆଚାର୍ଯ୍ୟମାନେ ତାଙ୍କ ଅନ୍ତରେ ଭଗବାନ ଆମମାନଙ୍କୁ ରକ୍ଷା କରିବା ପାଇଁ ଏସବୁ ପ୍ରକଟ କରୁ, ବିଶେଷ କରି ଭକ୍ତିମନ ଠାକୁର। ସେଥିପାଇଁ ଆମ ଧାରାଟା କ'ଣ କୁହାହେଲା, ଭକ୍ତି ବିନୋଦ ଧାରା। ତାଙ୍କ ଧାରା ନା ସେ ପୁରା ଆଣିକି ଗୋଟେ ମାନେ ଟ୍ରାକ୍ରେ ପକେଇଦେଲେ, ଏଇ ଏଇ ରାସ୍ତା ଦେଇକି ତୁମେ ଯାଅ ଯାଅ, ଆଉ କୁଆଡ଼େ ବୁଲାବୁଲି କରନି। ବୁଲା ଇଏ ବହୁତ ଗଭୀର ଭକ୍ତିଶାସ୍ତ୍ରଟା, ଭକ୍ତିଶାସ୍ତ୍ର ଭକ୍ତି ପଥ ଏତେ ଗଭୀର, କୃଷ୍ଣଙ୍କୁ ବା ନିଜେ ପୁଣି ଭକ୍ତ ହେବାକୁ ପଡ଼ିଲା। ତୁମେ ବୁଝିପାରୁନ ଭକ୍ତିଟା କେତେ ଗଭୀର, କୃଷ୍ଣଙ୍କୁ ଭକ୍ତି ବୁଝିବା ପାଇଁ ହେଲେ ତାଙ୍କୁ ଭକ୍ତ ହେବାକୁ ପଡ଼ିଲା, ରାଧାରାଣୀଙ୍କର ହୃଦୟ ଭାବକୁ, ଭକ୍ତିର ଶାଶ୍ୱତ। ଆମେ କ'ଣ ଗୋଟେ ସାଧାରଣ ଜୀବଟା ଭାସିକି ପଳେଇବ, ତୁମେ ଭକ୍ତିର ଯେଉଁ ରହିଛି, ଭକ୍ତିର ଯେଉଁ ସ୍ରୋତ ରହିଛି, ବୁଡ଼ିବ କ'ଣ ଭିତରକୁ, ତୁ ପଶିପାରିବନି ସ୍ୱରକୁ, କୂଳକୁ ପଶି ପାରିବନି। ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଆନନ୍ଦାମ ବୁଦ୍ଧି ବରଦନାମ ପ୍ରତିପଦମ ପୂର୍ଣ୍ଣାମୃତା ସ୍ୱାଦନାମ। କ'ଣ ତା ବୁଝିବ କହିଲେ ଦେଖ, ମୋତେ ବୁଝେଇଲ, ଷୋଳମାଳା ଜପ କରିବାକୁ ଆମକୁ କଷ୍ଟ ଲାଗୁଛି, କିନ୍ତୁ ମହାପ୍ରଭୁ କହିଲେ ପ୍ରତିପଦମ ହରେ କହିଲା ବେଳକୁ ଆନନ୍ଦ ସାଗର ବୁଡ଼ିଯିବା, ବୁଡ଼ିଯାଉଛ ହରେ କୃଷ୍ଣ ପ୍ରସାଦ ଡେରି ହେଇଗଲେ, ତ ହରେ କୃଷ୍ଣ କୁଆଡ଼େ ଯେ କୃଷ୍ଣ କୃଷ୍ଣ କୁଆଡ଼େ ସବୁ ଫୋପାଡ଼ି ଫୋପଡ଼ି ତ ମୁଣ୍ଡ ଗରମ ହେଇଯାଉଛି, ସଜାଗତା ହେଇଛି। ଏ ବହୁତ ବଡ଼ ବିଜ୍ଞାନ ଆଚାର୍ଯ୍ୟମାନଙ୍କ ଦ୍ୱାରା ଏସବୁ ଭଗବାନ ପ୍ରକଟ କରାଇଦେଲେ। ଏଇ ଯେଉଁ ପ୍ରଥମ ପଢ଼ନି, ଗୋଟେ ବିମଳ ଚିତ୍ତ ହବ, କେମିତି ହବ, ହବନି। ସବୁ ଏଇ ଗୋଟେ ତତ୍ତ୍ୱ ତାଙ୍କରି ପାଖରେ ଅଛି, ବିମଳ ବୈଷ୍ଣବେ ରତି ଉପୁଜିବେ ବାସନା ହୋଇବ କ୍ଷୀଣ। ଅହଙ୍କାରଟା ତ ଅଛି, ବାସନା ଗୁଡ଼ା ସବୁ ଉଦୟ ହେଉଛି ନା, ରତି ଯେତେବେଳେ ବିମଳ ବୈଷ୍ଣବରେ ହବ। ଆଉ ଦେଖୁନା ଆଙ୍କ ପଦ ସହିତ ମିଳିଦେବ, ସିଦ୍ଧାନ୍ତ ସମାନ କି ନାହିଁ, ଶ୍ରୀ ଗୁରୁଚରଣ ରତି ଏଇ ସେ ଉତ୍ତମ ଗତି ଯିଏ ପ୍ରସାଦ। ସେ ଦେଖୁନ ସବୁ ସିଦ୍ଧାନ୍ତ ଏକ, ସେ ସବୁ ପାଇଛନ୍ତି କୃପାଟା, ସେ ଜାଣିଛନ୍ତି, ସବୁ ସିଦ୍ଧାନ୍ତ ରଖିଛନ୍ତି ନା ଶୁଦ୍ଧ ଭକ୍ତଙ୍କ ଚରଣରେ, ଶ୍ରୀ ଗୁରୁ ବୈଷ୍ଣବାଂଶ ଶୁଦ୍ଧ ଭକ୍ତମାନଙ୍କ ଚରଣ ବିମଳ। ସେଥିପାଇଁ ଆମ ପରମ୍ପରାରେ ରଖାଗଲା ନା, ଗୁରୁ ଶୁଦ୍ଧ ଭକ୍ତମାନଙ୍କୁ, ସବୁ ଶୁଦ୍ଧ ଭକ୍ତମାନଙ୍କୁ, ବୈଷ୍ଣବମାନଙ୍କୁ ପ୍ରଣାମ, ବିମଳ ବୈଷ୍ଣବେ ରତି ଉପୁଜିବେ ବାସନା ହୋଇବେ କ୍ଷଣ। ଭାବ କେମିତି ତୁମ ଗୁରୁପାଦ ପଦ୍ମ ଶୁଦ୍ଧ ଭକ୍ତମାନଙ୍କର ଶିକ୍ଷା ତୁମ ଅନ୍ତରକୁ ଆକର୍ଷଣ କରୁନି, ସେ କଥାଟା ତୁମକୁ ଆଦର ଲାଗୁନି, ଆଉ ପଶିପାରିବନି ବାପା। ପ୍ରଥମ ଫାଷ୍ଟ ଷ୍ଟେପ୍, ଆଉ ତୁମେ ଯାହା ସବୁ କିଛି କରିଛ, ପ୍ରଚାର କର, ଯାହା କର, ସେ ଗୋଟିଏ ଜିନିଷ ଦ୍ୱାରା ତୁମେ ଷ୍ଟ୍ରଗଲିଂ ହେଇକି ପରାସ୍ତ ହେଇଯିବ, କେଉଁଟା ବାସନା, ତୁମେ ସବୁ ଜିନିଷକୁ ସିଏ ସବ୍ କରିବ। ସେଇଟା ପାଇଁ ବହୁତ ବଡ଼, ଏଇଟା ଗୋଟେ ବହୁତ ବଡ଼ ଷ୍ଟ୍ରଗଲିଂ ଲାଇଫ, କେମିତି ଗୋଟେ ଶୁଦ୍ଧ ଭକ୍ତଙ୍କର ଚରଣରେ ଆମର ମତ୍ୟାସ ନିଷ୍କପଟ ନହେଲେ, ଭଗବାନଙ୍କର ସେବା ନକଲେ ବହୁତ କିଛି, ଯେମିତି କେତେ କଲେ ପଡ଼ିଥିଲା, ସ୍ୱୀକୃତି ଅର୍ଜନ କଲା ପରେ ତୁମେ ବୁଝିପାରିବ, ଆଉ ସେଇଟା ସ୍ୱାଭାବିକ ହବ, ବୁଦ୍ଧିପୂର୍ବକ ହବନି, ହବନି। ଭକ୍ତି ଏଇଟାକୁ କାଟିଦେଲେ ଆଉ କହିଲେ ତୁମେ ଶାସ୍ତ୍ର ଲକ୍ଷଣକୁ ଗୁରୁଙ୍କ ଉପରେ ପକେଇବି, ଗୁରୁଙ୍କୁ ବୁଝିପାରିବନି। ଗୁରୁ ଲକ୍ଷଣ ଶାସ୍ତ୍ର ଲେଖା ହେଲା କି ନାହିଁ, ତୁମେ ସେଇଟା ଲଗେଇବ ତା ଦେହରେ ବୁଝିପାରିବନି, ବୁଦ୍ଧି ଦ୍ୱାରା ବି ବୁଝିପାରିବନି। ଭଗବାନଙ୍କ ଶକ୍ତିଟା ତାଙ୍କ ହୃଦୟ ତାଙ୍କର ପାଖରେ ଥିବ, ସେ ଯାହା ଭଗବାନଙ୍କର କୃପାଟା ପାଇଛି ସେଟା ତୁମେ କେମିତି ଜାଣିବ, ତୁମେ କେଉଁ ଦ୍ୱାରା ବୁଝିବା ପାଇଁ ଚେଷ୍ଟା କରୁଛ, ବୁଦ୍ଧି ଦ୍ୱାରା, ବୁଦ୍ଧିଟା ଗୋଟେ ତିନି ଗୁଣ ଦ୍ୱାରା, ସେ ନିର୍ଗୁଣ କୃପାଟା ପାଇଛନ୍ତି, ତୁମେ କେମିତି ଜାଣିବ ସେଟାକୁ ପାରିବନି। ହଉରେ ଏଇଠି ତ ଫେଲ, ପ୍ରଥମ ଶ୍ରେଣୀରେ ଫେଲ, ଆଉ ସାର୍ଟିଫିକେଟ ଯେଉଁ ପାଆନ୍ତି ଜାଣିଛ ନା ନାହିଁ, ପରୀକ୍ଷାରେ ଫେଲ୍ ହେଇଥିବେ, ସାର୍ଙ୍କୁ ଧରିଦେଲେ ସାର୍ ଗୋଟେ କ'ଣ ଦେବେ, ଆଗରୁ ସବୁ ସାର୍ଟିଫିକେଟ୍ କେଉଁଠି ଦେଉଥିଲେ, ଅଷ୍ଟମ ନବମ ପାଆନ୍ତୁ, କିଏ ଦେବ, ସ୍କୁଲ ସାର୍ଙ୍କୁ ପଇସା ଦେଲେ ସେ ସାର୍ ଗୋଟେ ସାର୍ଟିଫିକେଟ୍ ଗୋଟେ ଦିଅନ୍ତୁ, ସାର୍ଟି ହଁ ଦିଅ, ପଇସା ଦେଇଦେଲେ ବି ସେ ପାସ୍ ସାର୍ଟିଫିକେଟ୍ ଗୋଟେ ଦେଇଦେ, ସେ ସାର୍ଟିଫିକେଟ୍ଟା ଧରିକି ତୁ ଗଲେ କ'ଣ କରିବୁ, ସାର୍ଟିଫିକେଟ୍ଟା ଧରିକି ପଶିଯିବୁ କେଉଁଠି ଦେଖେଇଦେବୁ, ସେତେବେଳେ ପ୍ରାକ୍ଟିକାଲ ପଚାରିବ ମଲୁ ଆଉ କ'ଣ, ସାର୍ଟିଫିକେଟ୍ ଦେଖେଇଦେବୁ, ଆଜ୍ଞା ମୁଁ ମେଟ୍ରିକ୍ ପାସ୍ କରିଛି, ମେଟ୍ରିକ୍ ପାସ୍ କରିଛୁ, ମେଟ୍ରିକ୍ ପାସ୍ କରିଛୁ, ଆକାଶ ବନାନ କଲୁ ବାପା, ଆକାଶଟା କହୁଛ, ତତେ ସନା ତାଲବେଶ ଗୋରିବା ତା ମୁଣ୍ଡ, ଆଜ୍ଞା ଭୁଲିଗଲି ତ ଆଉ, ସେଟା ଗାଲୁଆଟା ମନରେ ପଡ଼ୁନି ଭୁଲିଗଲି ଆଉ, କିନ୍ତୁ ପାଠଟା ପଢ଼ୁ ସାର୍ଟିଫିକେଟ୍ କାଲି ଦେଖାଉଛୁ କ'ଣ, ପାଠ ନପଡ଼ ସାର୍ଟିଫିକେଟ୍ କ'ଣ ଦେଖାଉଛୁ, ଇଏ ହଉ ପାଠ ଆଉ ସେୟା, ତୁମେ ଯାହା କରିଥିବ ପଢ଼ିଲ ଫାଷ୍ଟ ଷ୍ଟେପ୍ରେ ତ ଖସି ପଡ଼ିବ ଆଉ, ସବ ଆଗେ ଡିଆଁ ମରାମରି କରିବ କିଛି ଦିନ, ତାପରେ ଆରେ ଗଲାରେ ଗଲା, ଏତେ ଦୌଡ଼ା ଦୌଡ଼ି କଲେ ଦେଖିଲା ବେଳକୁ ସେଇ ବାସନା ଗୁଡ଼ାକ ରହୁଛି। ମୁଁ ଭାବୁଥିଲି ବାବାଜୀ ଫାବାଜୀ ହେଇଗଲେ, ବାସ ଭକ୍ତ ହେଇଗଲେ ମୋର ମନଟା ନିର୍ମଳ ହେଇଯିବ, କିନ୍ତୁ କିଛି ହଉନି କାହିଁ, ଏଇଟା ହବ କନକ୍ଲୁଜନ୍ ତୁମେ ନ ଜାଣିପାରିଲ, ଘୁରିବ ଖାଲି ଆଉ, ମେଇ ଖୁଣ୍ଟରେ ଯେମିତି ବଳଦ ଘୁରୁନି, ଆସି ସେ ଘୁରୁଥିବ, ଆକୁ ଆକୁ ଦୋଷ ଦେବ, ତାକୁ ଦୋଷ ଦେବ, ସୋସାଇଟିକୁ ଦୋଷ ଦେବ, ଜାଗାକୁ ଦୋଷ, ସବୁ ତ ମୁଣ୍ଡରୁ ଦୁନିଆ କଥା ପଶିବ ଆଉ। କିନ୍ତୁ ସିଦ୍ଧାନ୍ତ ହେଲାଣି ଗୋଟେ ଜାଗାରେ, ବିମଳ ବୈଷ୍ଣବେ ରତି ଉପଜିବେ ବାସନା ହାଇବେ କ୍ଷୀଣ, ଶ୍ରୀଗୁରୁ ଚରଣ ରତି ଏଇ ସେ ଉତ୍ତମ ଗତି, ଜି ପ୍ରସାଦ ଏପରେ ସର୍ବାଂଶ। ଏ ଯେଉଁ ଜିନିଷ ରହିଲା ଏଟା ସ୍ୱାଭାବିକ ହେବା ଦରକାର, ବୁଦ୍ଧିପୂର୍ବକ ବୁଦ୍ଧି ଲଗେଇ ପାରିବନି। ଆଉ ତୁମର ଗୁରୁ କଥା କହୁଛନ୍ତି, ଗୁରୁଦେବ ତୁମର କଥା କହିଲେ, ତୁମେ ଖାଲି ମହାରାଜଙ୍କ ପ୍ରବଚନ ଶୁଣିଲ, କଥା ବୁଝିଲ କି ନାହିଁ, ମହାରାଜଙ୍କ ପ୍ରବଚନ ଶୁଣିଲ, କ'ଣ କହୁଛନ୍ତି ଗୁରୁଦେବ ଏଟା କହୁଛନ୍ତି। ଆଚ୍ଛା ଆଉ ଜଣେ ସେଇ ପ୍ରବଚନଟାକୁ ଆଉ ଟିକେ ଭଲ ଭାବରେ କହିଥିଲା, ତାହେଲେ ତୁମ ବୁଦ୍ଧି କୁଆଡ଼େ ପଳେଇଲା? ଆରେ ଏ ତ ବହୁତ ସୁନ୍ଦର କଥା କହୁଛନ୍ତି, ପଳେଇଲା। ତାପରେ ତୁମେ କ'ଣ କଲ, ଗୁରୁ ସେଠି କ'ଣ ବୁଦ୍ଧିରେ ଦେଖିଦେଲ? ଆରେ ଗୁରୁଦେବ ଯେଟା ନ କହିପାରିଲେ, ଏ ତ ଭଲ ଭାବକୁ ଘରେ ବୁଝିଦେଲ ମତେ। ଆରେ ତୁମେ ଜାଣିନ, ତୁମେ ଯେଉଁ ପାର୍ଟଟାକୁ ସିଏ ଭଲ ଭାବରେ ବୁଝେଇ ଦେଲେ, ସିଏ ଯାହା କହୁ ଯୋଉଟା ନ ବୁଝିଛନ୍ତି ସେଟାକୁ ବି ଗୁରୁଦେବ ଆହୁରି ଭଲ ଭାବରେ ବୁଝିଦେଇଛନ୍ତି। ଆମ ବୁଦ୍ଧି କ'ଣ, ସବୁବେଳେ ଗୋଟେ ଏଷ୍ଟିମେଟ୍ କରିଦେବ, ଏଠି ତୁମେ ସେଟା କ'ଣ ହେଲା ଗୁରୁଚରଣରେ ଅପରାଧ। ସେଥିପାଇଁ ଶିଷ୍ୟ ଯେଉଁଠି ଶ୍ରବଣ କରିବ, ସେ ଜାଣିବ ମୋ ଗୁରୁଦେବ ମୋତେ କୃପା କରି ଏ ବୈଷ୍ଣବ ଦ୍ୱାରା ମୋତେ ଶିକ୍ଷା ଦେଉଛନ୍ତି। ସେଟା ସେ ଦୃଷ୍ଟ ତାର ନ ରହିଲା, ତାଙ୍କ ଗୁରୁଚରଣ ଅପରାଧ ହେଲା, କିମ୍ବା ଯାହା କତୁରୁ ଶିଖିଲା ତାଙ୍କ ଚରଣ ଅପରାଧ ହେଲା। ଇଜି ଡିଫରେଣ୍ଟ ଡିସାଇପଲ ଡିଫରେଣ୍ଟ ଗୁରୁଙ୍କ ପାଖରୁ ଶିକ୍ଷା କରିବା ପାଇଁ ନୀତି ରହିଲା। ସେ ଗୁରୁଙ୍କୁ କେତେବେଳେ ଗୁରୁ ବୈଷ୍ଣବ ଆସିଛ, ପୁଣି ଗୁରୁଙ୍କୁ ବୈଷ୍ଣବ ଠାରୁ ବି ଅଲଗା ଦେଖିବନି, ଅଲଗା ଦେଖିଲା ଅପରାଧ ହେଲା। ବୈଷ୍ଣବ ତାଙ୍କୁ ସିଏ ସେମିତି ଶିଖି ଜାଣନ୍ତିନି। ଆରେ ଶୁଦ୍ଧ ଭକ୍ତ ତୁମର ପାଇଁ, ଆମର ପାଇଁ ଆମ ଗୁରୁଦେବ ଶୁଦ୍ଧ ଭକ୍ତ ହେଲେ, ଆଉ ଜଣେ ଶୁଦ୍ଧ ଭକ୍ତ ତାଙ୍କ ଶିଷ୍ୟ ପାଇଁ ସେ ଶୁଦ୍ଧ ଭକ୍ତ କି ନାହିଁ? ଯଦି ଆମେ ଜଣେ ଶୁଦ୍ଧ ଭକ୍ତକୁ ଅପରାଧ କରିଦେଲେ, ତାହେଲେ ସେ ଅପରାଧରେ କ'ଣ ଗୁରୁବା ଅପରାଧରେ ଯିବ ନାହିଁ କି? ସେଟା ବି ସେ ଗୁରୁଙ୍କ ଅପରାଧରେ ଯିବ। ଇଏ ବଡ କ୍ରିଟିକାଲ ରାସ୍ତା, ଯିଏ ଜାଣିପାରିବ ଗୁରୁ ତତ୍ତ୍ୱଟାକୁ, ଯିଏ ଶକ୍ତିର ଇଲେକ୍ଟ୍ରି ଇଲେକ୍ଟ୍ରି ଯିଏ ଚିହ୍ନିଛି, ସେ କ'ଣ କରିବ, ଟେଷ୍ଟର ନେଇକି ଯେଉଁଠିକି ଯାଇ ଛାଡ଼ିଦେବ, ସେ ଯାଇକି ଟେଷ୍ଟ କମାଣ୍ଡ ଜାଣିଦେବ। ଯିଏ ଭଗବତ ଶକ୍ତିଟାକୁ ଜାଣିଛି, ସେ ଯୁଆଡ଼େ ଯିବ ଜାଣିଦେବ ଶୁଦ୍ଧ ଭକ୍ତ କିଏ, ତାକୁ ମୋତେ କେମିତି ସମ୍ମାନ ଦେବ। ଆଉ ଯଦି ଶୁଦ୍ଧ ଭକ୍ତ ବି ନୁହନ୍ତି, ସେ ମଧ୍ୟମ ଅଧିକାରୀ ହେଇଥିଲେ, ତାଙ୍କ ହିସାବରେ ମଧ୍ୟମ ଅଧିକାରୀ ହିସାବରେ ମୋତେ ଡିଲିଂସ କରିବାକୁ ପଡ଼ିବ, କନିଷ୍ଠ ଅଧିକାରୀ ହେଇଥିଲେ କନିଷ୍ଠ ଅଧିକାରୀ ହିସାବରେ ମୋତେ ବ୍ୟବହାର କରିବାକୁ ପଡ଼ିବ, କିନ୍ତୁ ମୁଁ ଅପରାଧ କରିବିନି, ଅପରାଧ କରିବିନି। ସିଏ ଯାହା ଶିକ୍ଷା ଦେଉଛନ୍ତି ଭଗବାନ ତାଙ୍କୁ, ସେ ବୁଦ୍ଧି ଦେଉଛନ୍ତି, ସିଏ ତାଙ୍କର ସେଇ ଅନୁଗାମୀମାନଙ୍କୁ ଦେଖାଇବା ପାଇଁ। ମୋତେ ଗୁରୁଦେବ ଯାହା ଶିକ୍ଷା ଦେଉଛନ୍ତି, ମୋର ସେତିକି ଅଧିକାର। ଶିଷ୍ୟ ସବୁବେଳେ ଏଇଟା ଭାବିବ, ଗୁରୁଦେବ ଯେ କାହିଁକି ଏତେ ଉନ୍ନତ କଥା କହିପାରୁନାହାନ୍ତି, ନା ଗୁରୁଦେବ କହିପାରୁନାହାନ୍ତି କି କୃଷ୍ଣ ତାଙ୍କ ଦ୍ୱାରା କହୁନାହାନ୍ତି କି ଆମର ସେଟା ପ୍ରୟୋଜନ ନାହିଁ, ସେଟା ଆମେ ବୁଝିପାରିବାନି। ଇଏ ବଡ଼ ହେଭି ତତ୍ତ୍ୱ। ତ ତୁମେ କ'ଣ ଯେତେ ପ୍ରକାର ବୁଦ୍ଧି ବିଚାର କର, ତୁମେ କ'ଣ କରିବ, ଭଲ କଥା ଯେଉଁଠି ଶୁଣିଲେ ବି ତୁମ ମନ କ'ଣ କ'ଣ ଚାଲିବ, ହଁ ନା ନାଇଁ ସେଟା ସେ ତ ଭଲ କଥା କହୁଛନ୍ତି, ଆଉ ସେ ଭଲ କଥା କହୁଛନ୍ତି ଠିକ୍ ଅଛି, କିନ୍ତୁ ସିଏ ଯିଏ କହୁଛନ୍ତି ତାଙ୍କ ଗୁରୁ କୃପାରେ କହୁଛନ୍ତି, ସେଇଟା ତୁମେ ଯଦି ଜଣେ ତାଙ୍କ ଗୁରୁ କୃପାରେ ସେ ଜିନିଷଟା କହୁଛି, ସେଇଟା ତୁମର ଭକ୍ତିରେ କାର୍ଯ୍ୟରେ ଲାଗିବ। ସେ ଗୁରୁ କୃପାରେ କହୁନି, ବୁଦ୍ଧି ମନ ଦ୍ୱାରା କହୁଛି, ସେଇଟା ତୁମର କ'ଣ କାର୍ଯ୍ୟରେ ଲାଗିବ? ତୁମେ ବର୍ତ୍ତମାନ ସେଇଟା ସେ ବୁଦ୍ଧି ମନ ଜିନିଷକୁ ଆଟ୍ରାକ୍ଟ କରିଦେଲା ବୋଲି ତୁମେ କ'ଣ କଲ, ଗୁରୁଚରଣରେ ଅପରାଧ କରିଦେଲ, ସେ ଗୋଟେ କ୍ରିଟିକାଲ ସିଚୁଏସନ୍ ଆସିକି ପହଞ୍ଚିବ। ସେଥିପାଇଁ ଶିକ୍ଷାର ଯେଉଁ ନିୟମ ଗୁଡ଼ା ରହିଲା, ତୁମେ ଯାହା କାହା କତୁରୁ ଶିକ୍ଷା କରିବ, ଗୁରୁଙ୍କର ଅନୁମତି ନେବ, ସେ ଯେଭଳି ତୁମର ଗୁରୁ ଭକ୍ତିରେ ବାଧକ ହେଉନଥିବେ, ଗୁରୁଙ୍କର ମନୋଭାବକୁ ଜାଣିଥିବେ, ତାଙ୍କୁ ସତ୍ପଥରେ ସବୁବେଳେ ନେବେ, ଯେ ତୁମର ଗୁରୁଭକ୍ତି ବଢ଼ିବ। ଶିକ୍ଷା ବି ଶିକ୍ଷାର ପଦ୍ଧତି ବି ରହିଲା, ସେ ଲେଖିଥିଲେ ନା ବିମଳ ବୈଷ୍ଣବ ରତି ଉପଜିବେ, ବିମଳ ବୈଷ୍ଣବ ଯେଉଁମାନଙ୍କର ଭଗବାନଙ୍କୁ ପାଇଛନ୍ତି, ତାଙ୍କ ଅନ୍ତର ଭିତରେ ମଳ ନାହିଁ, ରାଗ ଦ୍ୱେଷ ଏସବୁ ନାହିଁ, ସେ ବିମଳ ବୈଷ୍ଣବଙ୍କ ଚରଣରେ କେମିତି ରତି ଉପଜିବ, ବାସନା ହୋଇବେ କ୍ଷୀଣ, ସେଟା ନହେଲେ ତ ଗଲା। ବାହ୍ୟରେ ଗୁରୁ ପୂଜା କରିକି ଅନ୍ତରରେ ଗୁରୁଙ୍କର ଶକ୍ତିକୁ ଯଦି ଆମେ ଉପଲବ୍ଧି ନ କରିପାରିଲେ, ସେ ଗୁରୁ ପୂଜା ଦ୍ୱାରା କପଟ ହିଁ କେବଳ ବଢ଼ିବ। ଗୁରୁ ପୂଜାରେ କପଟ ଆମେ ବଢ଼ଉଛେ ନା ଆଉ କ'ଣ ହେଉଛି, ଗୁରୁ ପୂଜା ଦ୍ୱାରା କପଟ ତ ଆମେ ବଢ଼ଉଛେ, କେମିତି ବଢ଼ଉଛେ, ଏଥିରେ ତୁମେ ଗୁରୁ ପୂଜା କଲ ତାହେଲେ ଗୁରୁ ଭକ୍ତ ନାମରେ ତୁମେ ପ୍ରସିଦ୍ଧ ହେଇଯିବ, ବାହ୍ୟରେ ଯେତେବେଳେ ଗୁରୁ ପୂଜା କଲ ତାହେଲେ ଲୋକ ତୁମକୁ କ'ଣ କହିବେ, ଇଏ ବଡ଼ ଗୁରୁ ଭକ୍ତ। ତେଣୁ ଗୁରୁ ପୂଜା ଦ୍ୱାରା ତୁମେ ଲାଭ ପୂଜା ପ୍ରତିଷ୍ଠା ପ୍ରାପ୍ତ ହେଲା, ଗୁଣ ଫଳ ଗୁଡ଼ା ପାଇବ, ଆଉ ମୁଖ୍ୟ ଫଳ ଯେଉଁ କୃଷ୍ଣ ଭକ୍ତି ଆଉ ପାଇପାରିବେନି, ସେ ଗୁରୁ ଭକ୍ତଙ୍କ ତା ଜଡ଼ ହେଲେ ଯେ ଗୁରୁଙ୍କୁ ବାହାରେ ଉପାସନା କଲା ସେ ପାଇଯିବ, ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଡ଼ୋରେସନ୍ ଯାହା କାମନା କରିବେ ପାଇଯିବ, କାରଣ ଗୁରୁ ପୂଜାର ଏହା ହେଉଛି ଗୌଣ ଫଳ, ମୁଖ୍ୟ ବଳ କ'ଣ? କୃଷ୍ଣଙ୍କ ଚରଣରେ ଯେଉଁ ଲାଳସା, କୃଷ୍ଣଙ୍କୁ ସୁଖୀ କରିବାର ଯେଉଁ ବାସନା, ଗୁରୁଙ୍କୁ ସୁଖୀ କରିବା ବାସନା, ଏଇଟା ଆସିବନି, ହେଲା ବି ରହିଲା, ସେଟା ଉଦୟ ହେଉନି ଅନ୍ତର। କାହିଁକି? ଅନ୍ତରରେ ତୁମେ ଗୁରୁଙ୍କୁ ଜାଣିପାରୁନ। ସେଟା କେମିତି ଜାଣିବ? ସେଟା କୃଷ୍ଣ ସାର ତୁମକୁ ଜଣେଇଲେ ଜାଣିବ? ନ ଜାଣିପାରିବେନି, ନ ଜାଣିପାରିବେ। ଆଉ ସେତିକି ନ ଜାଣିପାରିବ ବାସନା କେମିତି କିଣ ହେଇପାରିବେନି। ଗୁରୁ ଭଗବତ ପ୍ରେଷ୍ଠ, ସେ ଭଗବାନଙ୍କର ଶକ୍ତି କେମିତି ଜାଣିବ? ଭଗବାନ ପ୍ରାର୍ଥନା କର, ଭଗବାନ ପ୍ରାର୍ଥନା କର, ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କର, ତାପରେ ତୁମେ ଜାଣିପାରିବ। ସେଟା ଶକ୍ତି ନା, ଶକ୍ତି କାହାକୁ ଆକର୍ଷଣ କରିବ? ଗୋଟେ ଏନର୍ଜିଟା କାହାକୁ ଆକର୍ଷଣ କରିବ? ଆଉ ଗୋଟେ ଏନର୍ଜିକୁ ଆକର୍ଷଣ କରିବ। ଏଇ ଯେମିତି ଚୁମ୍ବକଟା ଗୋଟେ ଶକ୍ତି ନା, ନର୍ଥ ପୋଲ କ'ଣ, ନର୍ଥ ପୋଲକୁ ସାଉଥ୍ ପୋଲ, ଶକ୍ତିକୁ ଶକ୍ତି ତାର ଆକର୍ଷଣ କରୁଛି ନା, ଶକ୍ତି ତାର ଧର ଅଛି ନା। ତୁମେ ଯେତେ ନିଷ୍କପଟ ହବ, ପରମାତ୍ମାଙ୍କର ଯେଉଁ ଶକ୍ତି ରହିଛି ସେ ଶକ୍ତିକୁ ସେ ଆଟ୍ରାକ୍ଟ କରିଥାଏ। ତୁମେ ନିର୍ମଳ, ତୁମେ ନିର୍ମଳ ହେଲା ପର୍ଯ୍ୟନ୍ତ, ତୁମେ ନିଷ୍କପଟ ନ ହେଲା ପର୍ଯ୍ୟନ୍ତ ତୁମେ ଜାଣିପାରିବନି ଗୁରୁ କିଏସ୍, କି ବୈଷ୍ଣବ କିଏସ୍। ଏ ଯେଉଁ କହିଦେଲେ କେତେ ବଡ଼ ତତ୍ଵଟା, ବିମଳ ବୈଷ୍ଣବ, ଆମର ପ୍ରଥମେ ପଡ଼ିଛି ନା, ଜଣେ ଚିତ୍ରଟା ବିମଳ ହେଲେ କୃଷ୍ଣ ତାଙ୍କୁ ଆକର୍ଷଣ କରିବେ। ଚିତ୍ର ବିମଳ କେମିତି ଯିବାର ହବ? ଝିଅ ଭିତରେ ତ ଦୁନିଆ ବାସନା କାମନା ଅଛି ନା, ସେ କେମିତି ହବ? ସେ ତ ଷ୍ଟ୍ରଗଲିଂ କରୁଛି, ସେ ତ ସବୁ ଛାଡ଼ିକି ଆସିଲା ବାହାର। ଗୃହସ୍ଥ ଲୋକ କଥା କ'ଣ, ଗୃହସ୍ଥ ରହିଲେ ସେଇଟା ଗୃହସ୍ଥ ଧର୍ମଟା କୁଟ ଧର୍ମ, ଗୃହସ୍ଥ ଜୀବନରେ ପ୍ରାୟତଃ ମୁଁ କୁଟ କ'ଣ ଡିପ୍ଲୋମାସି କରିବାକୁ ପଡ଼ିବ, ସ୍ତ୍ରୀକି ଟିକେ ବୁଲେଇକି ବୁଲେଇକି ସୁଲେଇ ନ କହିଲେ ସେ ସବୁ ପଇସା ଖର୍ଚ୍ଚ କରିଦେବ। ପଇସା କାହିଁ ନା, ପଇସା ନାହିଁ, ମୁଁ ତ ମିଳିଲାନି ମୋ ସାଙ୍ଗରେ କିଛି, ଆଉ ଥିବ ପଇସା ବ୍ୟାଙ୍କରେ ମାରିଦେଇଥିବ। ଯଦି କହିବ ପଇସା ଆସିଛି, ହଁ ମନେ ଶାଢ଼ୀ ଆଣ, ମଟର ଆଣ, ଘର ପିଲା ଏଇଟା ଆଣ, ଏମିତି ଘର ଗୋଟେ ଦରକାର, ପିଲାର ଏଇଟା ଦରକାର, ତୁମେ ସବୁବେଳେ ଡୁପ୍ଲିକେସ୍ କାମ କଲେ ହିଁ ସଂସାର ଚଳେଇ ପାରିବ। ସେଇଟା ତ ତାଙ୍କ ଛାଡ଼, ତୁମେ ସାଧୁ ହେଇକି ଆସିବ ପା ଏଠିକି ସବୁ ଛାଡ଼ ଦେଇକି, ତାପରେ ତୁମେ ତୁମର ଷ୍ଟ୍ରଗଲିଂ ଲାଇଫ ଲାଗିଯିବ। କାହିଁ କରିବା ପାଇଁ ଇଚ୍ଛା ହେଉନି କିଛି? ସେ କ'ଣ ଯେତେବେଳେ ଆସିଥିଲା କ'ଣ ସେ ଭାବନାରେ ଆସିଥିଲା କି? ସେ ଭାବିଲା କ'ଣ, ଗୋଟେ ଆଶା କରିକି ଆସିଥିଲା, ମୋର କିଛି ପୁଣ୍ୟ ବେଳେ ଚାଲିଲା, କହିଲା ମୁଁ ଭକ୍ତି ଭକ୍ତି କଲେ ମୋର ଅନ୍ତର ନିର୍ମଳ ହେଇଯିବ, ହେଁ ସଂସାର ତ କେହି ଭଲ ପାଉନାହାନ୍ତି ମୋତେ, କେହି ମୁଁ ଗଲେ ମୋତେ, କିନ୍ତୁ ଦେଖିଲା ବେଳକୁ ହେଲାନି। ଏ କାହିଁକି ହେଉନି? ଜପ ତ କରୁଛି, ପ୍ରସାଦ ପାଉଛି, ମଙ୍ଗଳା ଆସୁଛି, ଭାଗବତ ଶୁଣୁଛି, କାହିଁକି ହେଉନି? ଚାପିକାଠି ଗୋଟେ ଜାଗା ରହିଲା। ମୁଁ ଉଦାହରଣ ଆଗରୁ ଦେଉନଥିଲି, ଗୋଟେ ଭଲ ପ୍ୟାଲେସ୍ ଅଛି, ତାକୁ ଶୁଣିଛ, ବହୁତ ପ୍ୟାଲେସ୍ କ'ଣ, ରାଜପ୍ରସ ଭବନ ଅଛି, ସବୁ ଜିନିଷ ରହିଛି, ତା ଗେଟ୍ ପାଖରେ ତୁମକୁ ଛାଡ଼ି ଦିଆ ହବ, କିନ୍ତୁ ଚାବିଟା ତୁମ ହାତରେ ନାହିଁ, କି ସିକ୍ୟୁରିଟି ତୁମକୁ ଛାଡ଼ୁନି, ତୁମେ କ'ଣ କର? ତୁମେ ଯେମିତି ଖାଲି ଚିନ୍ତା କରିକି ରହିବ, ଭକ୍ତି ଯୋଗଟା ସେମିତି ତୁମ ପାଇଁ ହେଇଯିବ। ପଶିପାରିବନି ଭିତରକୁ, ଆଉ କାହିଁ ଭିତରକୁ ପଶିପାରୁନ? ତୁମର ଭିତରେ ଯେଉଁ କାମନା ବାସନା ଗୁଡ଼ା ରହିଛି ସେଟା ତ ବିଦୂରିତ ହେଉନି, ଆହୁରି ବିଦୂରିତ ନହେଲେ ଗୁରୁ ଶକ୍ତିଟା ନ ଆଇଲେ ତୁମେ ଆକର୍ଷଣ କରିବ କେମିତି? କୃଷ୍ଣ ତୁମକୁ ଆକର୍ଷଣ କିଏ କରୁଛି? ଆମେ ଗୁରୁ ଶକ୍ତି ବୋଲି କହୁଛେ, ଗୁରୁ କୃପା ବୋଲି କହୁଛେ, ସେଟା କାହାର ଶକ୍ତି? ତାର କିଏ କାହାକୁ ଆକର୍ଷଣ କରୁଛନ୍ତି? କୃଷ୍ଣ ହିଁ କୃଷ୍ଣ ଶକ୍ତିକୁ ଆକର୍ଷଣ କରୁଛନ୍ତି, ସେଟା ଗୁରୁଙ୍କ ମାଧ୍ୟମରେ ଆସିବା ଦରକାର। କାହିଁକି ଏଇଟା ଗୁରୁଙ୍କର ବିଜନେସ୍, ସେ ଗୋଟେ ଜୀବକୁ ଶୁଦ୍ଧ କରିବେ, ସେ ଜୀବକୁ ସ୍ୱୀକାର କରିବେ, ନହେଲେ ହବନି। ବିମଳ ବୈଷ୍ଣବ ରତି ଉପୁଜି, ସେ ଲେଖିଲେ ନା ସେ କଥାରେ, ଆମର ଯେତେବେଳେ ଗୁରୁଙ୍କର ଶକ୍ତିଟା ଉପଲବ୍ଧିର ବିଷୟ ନ ହବ, ଗୁରୁଙ୍କର ଭଜନଟା ନିର୍ମଳ ଭଜନ, ଏ ଜଗତର କୌଣସି ସାଂସାରିକ ଧର୍ମ ତାଙ୍କୁ ସ୍ପର୍ଶ କରିନାହିଁ, ଏଇଟା କିଏ ଜଣେଇବ? ହଁ କୃଷ୍ଣ ଜଣେଇବ ନା, ଆଉ ତୁମକୁ ଜାଣିବ? ଜାଣିପାରିବନି। ଶକ୍ତିରେ, ସେ ଭଗବତ ଶକ୍ତିରେ ଚାଲୁଛନ୍ତି ନା, ତୁମକୁ ଯେତେବେଳେ ସେ ପରମାତ୍ମା, ତୁମେ ତ ନିର୍ମଳ ନିଷ୍କପଟ ହବ, ପରମାତ୍ମା ତୁମକୁ ସେ ଇଣ୍ଟେଲିଜେଣ୍ଟଟା ଦେବ, ହଁ ଇଏ ହଉ ଭଗବାନଙ୍କ ଶକ୍ତି ଆମ ପାଖରେ ଅଛି, ପ୍ରଭୁଙ୍କର ଶକ୍ତି ଅଛି, ସେ ପରମାତ୍ମା ତାହେଲେ ତୁମକୁ କନ୍ଭିନ୍ସ କରିଦେଲେ, ତାପରେ ରତି ହେଇଗଲା ଆଉ କ'ଣ? ତାପରେ ଭଜନଟା ସୁରୁ ହବ, ସେଠୁ ବିମଳ ପ୍ରୋସେସ୍ରେ ତୁମେ ଯିବା ପାଇଁ ସବୁବେଳେ ଚେଷ୍ଟା କରିବ, ନହେଲେ ତୁମେ ସେତିକି ନ କରିପାରିଲେ ତୁମେ ସବୁବେଳେ ତ ଖାଲି ଏଇ ଯାହା କରୁଥିବ ସେ ଘାଣ୍ଟି ଭଳିଆ ଯେମିତି କୁହନ୍ତିନି, ପ୍ରଥମେ ସେ ଘାଣ୍ଟି ଭଳିଆ ଧନ୍ଦା, ଏ ହେଲା କଲା ସିଏ, ସେ କଲା ସେ, ସଂସାର ଯେମିତି ମାଟ ପିଟା ପିଟି ପଲିଟିକ୍ସ ଗ୍ରୁପିଜିମ୍ ଯାହା ସବୁ ବର୍ତ୍ତମାନ ଚାଲୁଛି, ଭକ୍ତି ନାମରେ ଏସବୁ ଚାଲିବ କେବଳ, ପଶିବା କଷ୍ଟ ହେଇଯାଉଛି। ଆଉ ଆମେ ଜୀବକୁ ବି ଦୋଷ ଦେଇପାରିବନି, ସେ କ'ଣ ଆସିଥିଲେ କି? ସେଥିପାଇଁ ସେ ଆସିଥିଲେ ଘର ଛାଡ଼ିକି ଭଗବାନଙ୍କୁ ଭକ୍ତି କରିବା ପାଇଁ, ତା ମନ ଭିତରେ ଏମିତି କାହିଁକି ଗୋଟେ ଗୋଟେ ଗ୍ରୁପିଜିମ୍ ଭାବନା ଆସୁଛି, ପଲିଟିକ୍ସ ଭାବନା ଆସୁଛି, ଦ୍ୱନ୍ଦ୍ୱାତ୍ମକ ଭାବନା ଆସୁଛି, ଈର୍ଷା ଦ୍ୱେଷ କାହିଁକି ଆସୁଛି, କାହିଁକି ଆସୁଛି? ଏଇଟା ସେ କ'ଣ ଆସିଥିଲେ ଏଥିପାଇଁ? ସେ ଆସିଥିଲେ ଯେଉଁ ଉଦ୍ଦେଶ୍ୟରେ ସେଠି ପହଞ୍ଚିପାରୁନି ଆସି, ଏଇଟା ଯଦି ଆଚାର୍ଯ୍ୟମାନଙ୍କର ବଚନଟା ତ ନ ପଢିବ, ତୁମେ ଭାଗବତ ପଢିବ, ଗୋଟେ ଭାଗ ସରିଯାଇଥିବ, ପ୍ରଭୁଚନ୍ଦ ଦେଇ ଦାନ୍ତ ବି ଗୋଟେ ଗୋଟେ ଖସି ପଡ଼ିଥିବ, ଏଇ ତ ଆଚାର୍ଯ୍ୟଙ୍କ ପାଖରେ କି ପଏଣ୍ଟଟା ରହିଲା? ତୁ କେତେ କଥା ଶୁଣିକି କୁହ, ଯେତେ କଥା ପଢିକି ଜାଣ, ତାଙ୍କ ରାସ୍ତା ଛଡ଼ା ବାଟ ନାହିଁ କିଛି। ସେଥିରେ ଭକ୍ତି ପ୍ରଭୁପାଦଜୀ ମହାରାଜ କହିଲେ, ଭକ୍ତି ବିନୋଦ ଠାକୁର ନରୋତ୍ତମ ଦାସ ଠାକୁରଙ୍କର ଭଜନ ସମସ୍ତ ବେଦ ବେଦାନ୍ତର ସିଦ୍ଧାନ୍ତ, ଅଧିକ ଦରକାର ନାହିଁ, ସେଥିପାଇଁ ଆଗେ ବୈଷ୍ଣବ ଭଜନ ପଡ଼ ତ, ବୈଷ୍ଣବ ଭଜନ ବୁଝିଦେଲ, ଆଉ ଭାଗବତ ବୁଝିବା କିଛି ଆବଶ୍ୟକ ନାହିଁ, ଖାଲି ଶୁଣିଦେବ ପଟପଟ ବୁଦ୍ଧ, ହଁ ଏଇ ତତ୍ଵ ଏଥିପାଇଁ କୁହାହେଲା, ଏଇଥିପାଇଁ ଆଚାର୍ଯ୍ୟ ଏହା କହିଲେ ଯେ ବୈଷ୍ଣବ ଭଜନ ବୁଝିନି ସେ କିଛି ବୁଝିପାରିବନି, ଭାଗବତ ଯାହା କହୁଛି ଯାହା କରୁଛି ପଏଣ୍ଟ ଆସି ରଖିଛନ୍ତି ସବୁ। ତୃଣାନ୍ତ ବିଶ୍ୱଚନ୍ଦ୍ର ଚୈତନ୍ୟ ମହାପ୍ରଭୁ କହିଦେଲେ, ଦେଖ ଭକ୍ତିନ ଠାକୁର କେମିତି ବ୍ୟାଖ୍ୟା କରୁଛନ୍ତି, ଜଣେ ନିରନ୍ତର କେମିତି ତୃଣାନ୍ତ ବି ହେଇପାରିବ, କେମିତି ନାମ କରିପାରିବ, ସେ କହିଲେ ନା, ବିମଳ ବୈଷ୍ଣବେ ରତି ପୂଜିବେ ବାସନା ହୋଇବ କ୍ଷୀଣ, ବାସନାଟା କ୍ଷୀଣ ହେଇଯିବ କେମିତି ବାସନା କ୍ଷୀଣ ହବ, ବିମଳ ବୈଷ୍ଣବରେ ରତି ପୂଜା, ରତି ପୂଜିବା ଦରକାର, ମମତା ଉପରେ ଦରକାର, ଆନନ୍ଦ ଲାଗିବା ଦରକାର, ତାଙ୍କ ଚରଣ କମଳ, ତାଙ୍କ ଶିକ୍ଷାଟା ଜୀବନ ହବା ଦରକାର, ତାଙ୍କ ସମ୍ବନ୍ଧଟା ତୁମର ପ୍ରାଣ ହବା ଦରକାର, ଏଇଟା ମୋର ଗୁରୁଙ୍କର ବିମଳ ବୈଷ୍ଣବଙ୍କର, ଏଇଟା ଶୁଦ୍ଧ ଭକ୍ତଙ୍କର, ଏଇଟା ପ୍ରଭୁପାଦଙ୍କର ସଂସ୍ଥା, ତୁମର ଯଦି ଗୋଟେ ବିମଳ ବୈଷ୍ଣବଙ୍କର ଚରଣ କମଳ ରତି ଆସୁନି, ବାସନା କ୍ଷୀଣ ହବ ନା, ବାସନା କ୍ଷୀଣ ନହେଲେ କ'ଣ ହବ, ନେକ୍ସଟ ଷ୍ଟେପ୍ରେ କହିଲେ ବାସନାଟା କ୍ଷୀଣ ହଉନି ବୋଲି ହିଁ ଆମେ ଡୁପ୍ଲିସିୟସ୍, ଲୋକ କହୁନି କପଟ, ଆଜ୍ଞା କପଟଟା କେମିତି ଦୂର ହବ, ଏଇଟା ହବ କି ବାପା, ହବନି ରେ, ହବନି, କପଟ ଗୋଟେ ଏଭଳି ଶତ୍ରୁ, ଏ ଗୋଟେ ରାକ୍ଷସୀ ଭକ୍ତି ଭକ୍ତି ଠାକୁର କହିଲେ, ବରଂ ବହୁ ଜନ୍ମ ଦୁର୍ବଳ ବ୍ୟକ୍ତିକୁ ଚିହ୍ନ ପଟକିଣି, ସେ କର୍ମୀ ଲୋକ ଏଇ ଯେଉଁମାନେ ଭକ୍ତ, ଯଦି ଦୁର୍ବଳିଆ ଭକ୍ତ ଥିବ ମାନେ କ'ଣ କହୁଛନ୍ତି, ତାର ୱିକନେସ୍ ଅଛି, ଦୁର୍ବଳତା ଅଛି, ସେ ଅଧିକା ଖାଉଛି, ଟାଉଟର୍ଟା ଭଲ ମନ୍ଦ ଭକ୍ତ ଟାଉଟର୍ ନୁହେଁ, ଯଦି ତାର ସେଭଳିଆ କ'ଣ କୁହାଯିବ, ଟିକେ ଚୁଗୁଲିଆ ଗୁଣ ଅଛି, ତାକୁ ତ ଫଟକିଣି ଧରିନବ, ଦୁର୍ବଳ ଲୋକ ଧରିନବ ନା, ଆରେ ଏଇଟା ଏମିତି ଟାଉଟର୍ କାମ କରୁଛି, ଏଠି ଗୋଟେ କଥା କହିଦେବୁ, ସେଠି ଗୋଟେ କଥା, କପଟକି ଧରିପାରିବେନି, ସେ ତୁମକୁ ଦେଖି ଜୁଆର ହେଇପଡ଼ିଥିବ, ତୁମେ ତୁମର ଗ୍ଲୋରିଫିକେସନ୍ କରିଦେବ, ହେଣେ ପଛରେ ଯାଇକି କ୍ରିଟିସାଇଜ୍ କରିବ, ସେ ତ ମଲେ କପଟିମାନଙ୍କ ପାଇଁ ଦ୍ୱାର ବନ୍ଦ, ତାଙ୍କୁ ଜୀବନରେ କୌଣସି ଜାଗାରେ ଆଶ୍ରୟ ମିଳିବନି, ହେଲେ କୃତଜ୍ଞ ହେଇଗଲେ, ଆଉ ସାଧୁଗୁରୁ ବୈଷ୍ଣବଙ୍କ ପାଖରେ ଯେ କପଟତା ଆଚରଣ କଲେ, ସେ କୃତଜ୍ଞ ହେଇଗଲେ, କୃତଜ୍ଞକୁ କେହି ଗୁରୁଦେବ କୁହନ୍ତି, ସେ କୃତଜ୍ଞ ହେଇଗଲେ, କୃତଜ୍ଞ ହେଇଗଲେ ସୁଶୃଗାଳ ତାଙ୍କ ମାଂସ ଖାଇବେନି, ଆଉ ଏଇଟା କୃତଜ୍ଞଟା ଗୁରୁ ତ୍ୟାଗ କରିଛି, ଏଇଟା ଗୁରୁଙ୍କ କପଟି ରୂପ, କପଟ କପଟ ଆଚରଣ କରୁଛି ସାଧୁଗୁରୁ ବୈଷ୍ଣବ ପାଖରେ, ତୁମକୁ କେହି ତୁମକୁ ଗ୍ରହଣ କରିବେ, ଆଉ ସେଇଟା ବର୍ତ୍ତମାନ ଷ୍ଟ୍ରଗଲିଂଟା ଆଉ କ'ଣ କି ଆଧ୍ୟାତ୍ମିକ ଜୀବନ, ଏଇଟା ଗୋଟେ, ଏଇଟା ଗୋଟେ, ତୁମେ ତୁମେ ଯଦି ସେଭଳି ଆଶ୍ରମକୁ ଆସିକି ତୋର ଭାଗ୍ୟ ନାହିଁ, ତୁମେ ସେଭଳି ଜିନିଷଟା ବଢ଼ିବା ପାଇଁ, ଗୁରୁ ଗୁରୁ ବୈଷ୍ଣବ ଚରଣରେ ମମତା ବଢ଼ିବା ପାଇଁ, ତାହେଲେ ଏଇ ବାସନାଟା ରହିଗଲା, ବାସନା ରହିଲା ମାନେ ତୁମେ ଡିପ୍ଲିସିସ୍ ହେବା ପାଇଁ ବାଧ୍ୟ ହବ, ବାସନା ରହିଲେ କ'ଣ କରିବେ, ଜଣେ କପଟ କରିବ, କପଟ ନକଲେ ତା ବାସନାଟା ପୂର୍ଣ୍ଣ କରିପାରିବନି, ସରଳ ହେଇପାରିବନି, କେତେବେଳେ କପଟ ରହିଲେ ସବୁ ଗଲା, ଆଉ ସବୁ ତୁମେ ଚାଲିଗଲା, ଆଉ ପ୍ରେମ କ'ଣ, ମ କପଟ ହଇଲେ ଦୂର ପ୍ରବେଶ ପ୍ରେମର ପୁର, ଜୀବର ହୃଦୟ ଧନ୍ୟ କରେ, ସେ ବିମଳ କଥା ପୁଣାଇଲା, ଜୀବର ହୃଦୟ ଧନ୍ୟ କରେ, ତୁମେ କହୁଛ ମୋ ଅନ୍ତର ନିର୍ମଳ ରହିବ, ସେ ରାମଚରିତ ମାନେ ସେ ଲେଖିଦେଲେ ନା, ସିଏ ଆଉ ଯଦି ଆମର ଏଇଟା ଆଲୋଚନା ବିଷୟ ନାହିଁ, କିନ୍ତୁ କେତେ ବଡ଼ ବଡ଼ ଭଲ ଭଲ ଉପଦେଶ ଗୋଟେ ତାଙ୍କର, ସେଇଟା ସବୁ ଉପଦେଶରେ ଯିବ, ନିର୍ମଳ ଜନ ମନ ସୋମୟୀ ପାବା, ଛଲ କପଟ ସୋଇ ଭାବନା, ତାର ଛଳ କପଟ ହଉଛି, ତାର କେବେ ମୋ ଉପରେ ଭାବ ଆସିବ, ପୁରା କାଟି ଗୁଡ଼େଇ ଦେଲେ, ଏସବୁ ତାଙ୍କର ସିଦ୍ଧାନ୍ତ, ସେ ସବୁ ଭାଗବତରୁ ନେଇକି ସବୁ କରିଛନ୍ତି, ତାଙ୍କର ଯେତେ ଉପଦେଶ ମୁଁ ଦେଖିଲି ରାମଚରିତ ମାନସ ପଢ଼ିକି, ସବୁ ଭାଗବତରୁ ଅନୁବାଦ କରିଛନ୍ତି ମ୍ୟାକ୍ସିମମ୍, ରାମାୟଣ ଆମର ଠିକ, ତାଙ୍କର ଭଲ ଭଲ ଉପଦେଶ କେତେଟା ରହିଛି, ଯେଉଁଟାକି ଯେମିତି ଆମର ନୀତିଶାସ୍ତ୍ର ଭଳିଆ ଉପଦେଶ, ଗୁଡ଼ା ବହୁତ ସୁନ୍ଦର ଉପଦେଶ, ଏଠି କହିଲେ ନିର୍ମଳ ଜନ ମନ ସୋ ମୋହି ପାବା, ରାମ କହୁଛନ୍ତି ଯାହାର ମନ ନିର୍ମଳ ନୁହେଁ ସେ ମୋତେ ପାଇପାରିବନି, ଆଉ ଯାହାର ମନରେ ଛଳ କପଟ ଅଛି ଭାବନା ହବା, ସେ ଏତେ ଭଜନ କରିକରି ତା ବୁଢା ହେଇଯିବ, ବରଂ ତା ଭାବ କିଛି ଆସିବନି ଭଗବାନଙ୍କ ଚରଣରେ, ଛଳ କପଟଟା ତ ରହିଲା, ଆଉ ଛଳ କପଟ କଲେ କିଛି ପାଇବନି, ସରଳ ହବାକୁ ପଡ଼ିବ, ସରଳ କେମିତି ହବ, ତାର ବାସନାଟା ଅଛି ସରଳ କେମିତି ହବ, ବାସନାଟା ରହିଲା ନା, ସରଳ କେମିତି, ଛୁଆଟା କାହିଁକି ସରଳ, ତା ହୃଦୟରେ ବାସନା ନାହିଁ, ଆମଠୁ ବଢ଼ିଗଲେ ଆମେ ଯୁବକ ହେଇଗଲେ ଆମେ କ'ଣ କାହାକୁ ଦୋଷ ଦେବା, ଆମକୁ ଆଉ ତୁମେ ସରଳ ହୁଅ ସରଳ ହୁଅ, ଯେତେ କହିଲେ ତୁମେ ସରଳ ହେଇପାରିବ କି, ହଁ ହେଇପାରିବୁ, ସେ କହିବୁ କିଛି ଦିନ ଆମେ ସରଳ ହେବି, ଆଉ ତାପରେ ଗୋଟେ କରିଦେଲ କାହାକୁ କହିଦେଲ, ଏରିକିଟା ହଲେ ଚଳିବନି ରେ, ସେ ପୁଣି ମୁଣ୍ଡରେ ବୁଦ୍ଧି ଚାଲି ଆସିବ, ପୁଣି ତୁମେ ବୁଦ୍ଧିପୂର୍ବକ କହି ସରଳ ହେଇପାରିବେ ନାହିଁ, ସରଳତା ବୁଦ୍ଧିପୂର୍ବକ ନୁହେଁ, ବୁଦ୍ଧିପୂର୍ବକ ସରଳତା କପଟତାର ଅନ୍ୟ ଏକ ନାମ, ଯେ ବାହାରେ ଗୋଟେ ସରଳଗିରି ଦେଖାଉଛି ସେଟା କ'ଣ, ସେଟା ପ୍ରଚ୍ଛନ୍ନ କପଟ, ପ୍ରଚ୍ଛନ୍ନ କପଟବାଦୀ, ସିଏ ସମ୍ମାନ ପାଇଁ ସେ ବାହାରେ ସରଳତା ଦେଖାଉଛି, କିନ୍ତୁ ଅନ୍ତରରେ ତାର ଅନ୍ୟ ପ୍ରତି ଘୃଣ୍ୟ ଭାବ ରହିଛି, ସରଳ ଜୀବ କେବେ ସରଳ ହେଇପାରିବ ନାହିଁ, ପୁରା ଷ୍ଟ୍ରିକ୍ଟ କୁହାଯାଉଛି, ଜୀବ କେବେ ସରଳ ହେଇପାରିବ, ତୋର ବାସନା ଅର୍ଡ଼ର ତୁମେ କେମିତି ସରଳ ହବ, କପଟ ଆଚରଣ କରିବ ଆଉ କେବଳ କେତେବେଳେ ସରଳ ହେଇପାରିବ, ଯେତେବେଳେ ବିମଳ ବୈଷ୍ଣବ ରତି ଉପୁଜିବେ ବାସନା। ସେଥିପାଇଁ ଉତ୍ତମ ଗତି ବୋଲି କାହିଁ କହିଲେ, ସେ ସବୁକୁ ଡିଭାଇନ୍ କ୍ୱାଲିଟି ଯେଉଁଟା ସବୁ ଆସିବ, ଯେତେ ଅବଗୁଣ ଗୁଡ଼ା ସବୁ ବାହାରିକି ପଡ଼ିବ, ନହେଲେ ହେବନି। ସେଥିପାଇଁ ଲେଖିଥିଲା ତୁମ କାମ ବାସନାଟା କ୍ଷୀଣ ହେଇଗଲେ ତୁମେ ଚାଲିଗଲା କେଉଁଠୁ ସରଳ ଷ୍ଟେଜ୍କୁ। ସେ ତାପରେ ତାପରେ ନେକ୍ସଟ ଷ୍ଟେଜ୍ରେ ଲେଖିଲେ, ଜଣେ ଗୋଟେ ଜୀବ ତୃଣାନ୍ତ ବି କେମିତି ହବ, ନିର୍ମଳ ଯେଉଁ ଆମେ ହବା, ଆମ ଅନ୍ତର ନିର୍ମଳ କେମିତି ଆସିବ, ଗୋଟିଏ ଭଜନରେ ତୁମେ ସେ ଖୋଲିଦେଲେ ସବୁ ରହସ୍ୟ, ତୁମକୁ ସ୍କୁଟନାଇଜ୍ ପଢିବାକୁ ପଡ଼େ ସବୁ। ଅନ୍ତର ବାହିରେ ସମ ବ୍ୟବହାର ଅମାନିମାନ ଦହବ, ଶ୍ରୀକୃଷ୍ଣ ସଂକୀର୍ତ୍ତନ ଶ୍ରୀକୃଷ୍ଣ ସ୍ମରଣେ ସତତମ ଜିଆର ରଖିଦେଲେ ପୁରା ତୃଣାଦେବୀ ଶୁଣୁ ସାର ସିକ୍ରେଟଟାକୁ ଏଇଠି ରଖିଦେଲେ। ଖୋଜ ତୁମ ବାପା ପଢିବ କହିବ ଆମ ତୃଣାଦେବୀ ହେଇପାରିବନି, କେବେ ହେଇପାରିବନି, ଆମେ ବି ହେଇପାରିବା ନାହିଁ ଚେଷ୍ଟା କଲେ, କହିବା ଲୋକ ବି ହେଇପାରିବନି, ଶୁଣିବା ଲୋକ ବି ହେଇପାରିବନି। କହିଥିଲେ ଯେତେବେଳେ ତୁମେ ବିମଳ ବୈଷ୍ଣବଙ୍କ ଚରଣରେ ରତି ଉପୁଜିବ, ତମ ବାସନାଟା କ୍ଷୀଣ ହେଇଯିବ, ସେତେବେଳେ ତୁମେ ସମ ହେଇଯିବ। କ'ଣ ଅନ୍ତର ବାହିରେ, ଭିତରେ ଯାହା ମୁହଁରେ ଯାହା କହୁଛ ଭିତରେ ସେଇଟା, ଭିତରେ ସେଇଟା ତୁମର ଅଛି, ସେଇଟା କହିଦେଉଛ। ସେଇ ଲୋକମାନଙ୍କୁ ସଂସାରରେ ସରଳ କୁହାଯାଏ, ଯିଏ କିଛି କହୁନି ଚୁପଚାପ ରହୁଛି, ସେଟା ତାର ଅର୍ଥ ନୁହେଁ ଯେ ସରଳ, ତାର ଭିତରେ ଯେଉଁ ଭାବନାଟା ରହିଛି ସେ ସେଟା ବାହାରେ କହିପାରୁନାହିଁ, ସେ ସରଳ ନୁହେଁ। ଜଗତରେ ଜଗତ ଗୋଟେ ଭ୍ରମରେ ଚାଲିଛି, କାହାକୁ ଲୋକ ସରଳ ବୋଲି କୁହନ୍ତି, ଯିଏ ଅନ୍ୟର ମତକୁ ପସନ୍ଦ କରୁନି ଅଥଚ ଭିତରେ ରଖିକି ସେ ସେଟାକୁ ଘାଟି ଗୋଳଉଛି, କିନ୍ତୁ ପ୍ରକାଶ କରୁନି ଲୋକ ଏଇ ସରଳ ବୋଲି। ଆରେ ତାର ଭିତରେ ଗୋଟେ ନୁହେଁ, ଭିତରେ ଅଲଗା, ବାହାରେ କେବଳ ମୁଖ ବନ୍ଦ କରିଛି, ଯେମିତି ଗୋଟେ ଭିତରେ ଗ୍ୟାସ ଅଛି ତା ମୁହଁଟାକୁ ବନ୍ଦ କରି ରଖିବ, କ'ଣ ହବ ଦିନେ? ତୁମେ ଯାହାକୁ ସରଳ ବୋଲି ଭାବୁଛ ମୁଖ ବନ୍ଦ କରି ରଖିଛି, କୃଷ୍ଣ ଦିନେ ତାକୁ ଦେଖେଇଦେବେ ତା ସ୍ୱରୂପ, ସେ ଭ୍ରଷ୍ଟ କରିବ ଯୋଉ ଦିନେ, ନା ଆଉ ଯିବ ସରଳ ହେଇଯିବ ହବନି। ତା ଭିତରେ ତା ଭିତରେ ଭିତରେ ଜିନିଷରେ ତୁମେ କ'ଣ କହିବ, ମୁଁ ସରଳ ହେବି, ହେଇପାରିବନି, ଚେଷ୍ଟା କର ତୁମେ, ତୁ ଚାଲି ଆସୁଛୁ ଗୋଟେ ଫିଲିଙ୍ଗସଟା ନା, ସେ ଏମିତିକା ସେମିତିକା ଏଇଟା ସେଟା, କ'ଣ ତୁମେ ସରଳ ହେଇପାରିବନି? ଏସବୁ ଭଗବାନ ଗୁରୁ ବିଶେଷ କରି ଗୁରୁଙ୍କର ଚରଣରେ, ଶୁଦ୍ଧ ଭକ୍ତମାନଙ୍କ ଆଚାର୍ଯ୍ୟମାନଙ୍କ ଚରଣରେ, ପରମ୍ପରା ଆଚାର୍ଯ୍ୟମାନଙ୍କ ଚରଣରେ, ବୈଷ୍ଣବମାନଙ୍କ ଚରଣରେ ମତି ହେଲେ ବାସନାଟା କ୍ଷୀଣ ହେଇଯିବ। ବାସନା ନ ରହିଲେ ଆଉ କ'ଣ, ମତିଟା ସବୁବେଳେ କେଉଁଠି ରହିବ? ଗୁରୁକୃଷ୍ଣଙ୍କ ସେବାରେ, ତାଙ୍କ ସୁଖରେ, ସେତେବେଳେ ତୁମେ ସରଳ ହେଲା। ଅନ୍ତର ବାହିରେ ସମ ବ୍ୟବହାର ଅମାନିମାନଦ ହବ, ସେତେବେଳେ ଅମାନିମାନଦ ଷ୍ଟେଜ୍କୁ ଆସିବ, ଅମାନଦ ଷ୍ଟେଜ୍କୁ ଚାଲି ଚାଖେ ଚାଲି ଆସିବ। ଆଉ କହିଦେଲେ ବୃକ୍ଷ ଭଳିଆ, ବୃକ୍ଷ ଭଳିଆ ସହିବ, ତୁମେ ପଦେ କଥା ସହିପାରିବନି, ପଳେଇ ଯାଉଛ। ଥିଓରିଟିକାଲ ଆଜି ଆଚାର୍ଯ୍ୟମାନଙ୍କ ଶିକ୍ଷା ଜାଣିନି, ସେ ଯାହା କହୁଛି ଯାହା ଶୁଣିଛି ସେଟା ତାର କାର୍ଯ୍ୟରେ ଲାଗିବନି, ତା ସମୟଟା ଯାଉଛି ଭଗବାନ କଥା ଶୁଣିକି। ଯିଏ ଆଚାର୍ଯ୍ୟଙ୍କର ବାଣୀରେ ବିଶ୍ୱାସ ନାହିଁ ବା ଆଚାର୍ଯ୍ୟଙ୍କର ତତ୍ତ୍ୱ ଜାଣିନି, ସେ ବହୁତ କିଛି ଫ୍ଲାୱାର ୱାର୍ଡ ଯାହା କୁହାଯାଏ, କ'ଣ କୁସୁମିତ ବାକ୍ୟ ଶ୍ରବଣ କଲେ ସେ କିଛି କରିପାରିବନି, ଏଇଟା ହେଉଛି ପ୍ରୋବ୍ଲେମ। ବର୍ତ୍ତମାନ ଆମେ ସବୁ ଶୁଣୁଛେ କିନ୍ତୁ କିଛି କରିପାରୁନି, ଏଇଟା ହେଉଛି ପ୍ରୋବ୍ଲେମ। ବହୁତ ଶୁଣୁଛ କିନ୍ତୁ କରିପାରୁନ, କାହିଁ କରିପାରୁନ? ଆଚାର୍ଯ୍ୟ ବାକ୍ୟଟା ତୁମକୁ ଆଦର ଲାଗୁନି, ପ୍ରିୟତା ଲାଗୁନି, ସର୍ବସ୍ୱ ଲାଗୁନି, ପ୍ରାଣ ସର୍ବସ୍ୱ ଲାଗୁନି, ସେଟା ଭିତରୁ ପେନିଟ୍ରେଟ୍ କରିବନି। ତୁମ ଭିତରେ କାମନା ବାସନା ଅଛି ନା, ତାହେଲେ ଆଚାର୍ଯ୍ୟଙ୍କ ପ୍ରତି ତା ଭିତରୁ ତାହେଲେ ପଶିବନି କିଛି, ଆଉ ତୁମେ ସବୁବେଳେ କ'ଣ ରହିବ, ମୁଁ ଯାହା ଜାଣିଛି ଠିକ, ଯାହା କରୁଛି ଠିକ। ଆଚାର୍ଯ୍ୟ ଏଇଟା କହୁଛନ୍ତି, ମୋର ଦୁର୍ବଳତା ଥାଇପାରେ କିନ୍ତୁ ଆଚାର୍ଯ୍ୟ ବାଣୀ ସେଟା ହବନି, ସେଟା ଠିକ ନ କରିପାରିଲେ ପୁଣି ଆଚାର୍ଯ୍ୟ ପ୍ରାର୍ଥନା କରିବେ, ଆଜ୍ଞା ଆପଣ କହିଛନ୍ତି ମୁଁ କରିପାରୁନି, କ'ଣ କରି? ଆମେ ସେ ଲେଖିଲେ ଏଇଟା ଶ୍ରୀକୃଷ୍ଣ କୃଷ୍ଣ ସଂକୀର୍ତ୍ତନେ ଶ୍ରୀକୃଷ୍ଣ ସ୍ମରଣ, ଦୁଇଟା ଅଲଗା ଅଲଗା କରିଦେଲେ। ଅମାନୀ ମାନଦ କେମିତି ହବ, ଉପାୟ ଦେଇଦେଲେ, ବିମଳ ଚରଣ ବିମଳ ବୈଷ୍ଣବଙ୍କ ଚରଣରେ ରତି ହେଲେ ବାସନା କ୍ଷୀଣ ହବ, ବାସନା କ୍ଷୀଣ ହେଲେ ଅନ୍ତର ବାହିରେ ସମାନ ତୁମେ ସରଳ ହବ, ସରଳ ହେଲେ ଅମାନୀ ମାନଦ ହବ, ସରଳ ସହିତ ଅମାନ ମାନଦର ରିଲେସନ ରହିଲେ। ତାପରେ ଦୁଇଟାରେ ପାଠ କରିଦେଲେ, ନେକ୍ସଟ ଷ୍ଟେଜ୍ ହେଉଛି ଶ୍ରୀକୃଷ୍ଣ କୃଷ୍ଣ ସଂକୀର୍ତ୍ତନେ ଶ୍ରୀକୃଷ୍ଣ ସ୍ମରଣ, ସେତେବେଳେ ତୁମେ ଶୁଦ୍ଧ ନାମ କରିପାରିବ, କୃଷ୍ଣଙ୍କୁ ସ୍ମରଣ କରିପାରିବ, ତା ପୂର୍ବରୁ ନୁହେଁ। ଭୁଲି ଯାଅ, ତା ବୃନ୍ଦାବନ ଯାଅ, ମଥୁରା ଯାଅ, ଦ୍ୱାରକା ଯାଅ, ପୁରୀ ଯାଅ, ମାୟପୁର ଯା, ତୁ ତ ବାସନାଟା ରହିଛି ଆଉ ଯୁଆଡ଼େ ଯିବ, ତୁମର ଏଇ ପ୍ରୋବ୍ଲେମ ଗୁଡ଼ା ରହିଲା, ଏଇ ଷ୍ଟେପ୍ ଗୁଡ଼ା ଦେଇ ଗଲେ ତୁମେ ଯିବ ଆଉ। ପରଫେକ୍ସନଟା କେମିତି ପାଇବ ସେତେବେଳେ ଦେହର ଅବସ୍ଥା କ'ଣ ଥିବ? ତାପରେ ତାପରେ ବ୍ୟାଖ୍ୟା କଲେ, କ'ଣ ଠକାମି କଥା କହିନାହାନ୍ତି, ସେ ପୁରା ଖୋଲି ଦେଇଛନ୍ତି ଇତିହାସଟାକୁ, ଭକ୍ତର ସାଧକର ଜୀବନ ଇତିହାସକୁ ଖୋଲି ଦେଇଛନ୍ତି। କୃଷ୍ଣ ସଂକୀର୍ତ୍ତନେ ଶ୍ରୀକୃଷ୍ଣ ସ୍ମରଣେ ସତତ ମଜିଆ ରହ, ଏଇଟା କହିଲେ ନା ସତତ ମଜିକି ରହିବ, ସେଇଟା ସେ କ'ଣ କହିଲେ କୀର୍ତ୍ତନୀୟ ସଦା ହରି, କହିଦେଇଗଲେ ସିଏ କେବଳ ଏତିକି, ତାର କରିବ କେମିତି ତାଙ୍କ ଲୋକ ହିଁ କହିପାରିବ, ସେ ନିଜେ କହିଦେଇକି ଚାଲିଗଲେ କରିକି ଗଲେ, କିନ୍ତୁ ଜୀବଟା କ'ଣ ସେ ତାଙ୍କ ସ୍ଥିତିକି ଯାଇପାରିବ? ଭଗବାନ ଆଜି ଭକ୍ତ ହେଇଛନ୍ତି, ଗୋଟେ ଜୀବ କେମିତି ଭକ୍ତ ହବ? ମୁଁ ପ୍ରଶ୍ନ କରିବି, ମୋତେ କୋଉ ଉତ୍ତର ଦିଅ ଦେଖିବା। ଭଗବାନ ଭକ୍ତ ହେଲେ ସେ ତାଙ୍କ ଲେବୁଲ କଥା କହୁଛନ୍ତି, ପ୍ରଣାମ ଦେବ ସୁନିଶ୍ଚନ। ଆମେ କ'ଣ, ଆମେ କ'ଣ, ଆମେ ଗୋଟେ ଜୀବ, ଅହଙ୍କାରରୁ ଆମର ଜନ୍ମ, କାମରୁ ଆମର ଜନ୍ମ, ଆମେ କେମିତି ସେ ଜିନିଷ ବୁଝିବୁ? ଆମ ପାଇଁ ରାସ୍ତା କ'ଣ କୁହନ୍ତୁ ଆଜ୍ଞା? ଆପଣ କହିଦେଲେ ପ୍ରଣାମ ଦେବ ସୁନିଶ୍ଚନ କୀର୍ତ୍ତନୀୟ ସଦାରେ ପାରିବୁ? ଆମେ ଭୋକ ଲାଗିଲା, ମୁଣ୍ଡ ଗରମ ହେଇଯାଉଛି, ଭବିଷ୍ୟତ ଚିନ୍ତା ହେଲା, ଦେହ ରୋଗ ହେଇଗଲା, ପାଗଳା ଲାଗୁଛି, ଆମେ କ'ଣ ଆଜ୍ଞା କରିବୁ? ଆପଣ କହିଦେଇଗଲେ ମହାପ୍ରଭୁ, ସେଥିପାଇଁ ସିଏ ଯାଇ ତାଙ୍କ ନିଜ ଲୋକ ସବୁ ପଠେଇଲେ, କହିଲେ ମୁଁ ସିନା କହିଦେଲେ ସବୁ ପାରିବେନି, ସବୁ କିଛି ବୁଝିପାରିବେନି, ଭଗବାନ ଭକ୍ତ ହେଇଛନ୍ତି ନା, ସିଏ ତାଙ୍କ ସ୍ତରର କଥା କହୁଛନ୍ତି, ପ୍ରଣାମ ବିଶ୍ୱନିଛନ୍ତି, ସେ ହିଁ ସେ କରୁଥିଲେ, ଆମେ କେମିତି କରିବା? ଆମେ ତ ଅହଙ୍କାର ଅଛି, ଆମେ ଜାଣୁଛେ ଯେ କଲେ ମୋର ବିନାଶ ହବ, କିନ୍ତୁ ବନ୍ଦ ବି କରିପାରୁନି। ସେଥିପାଇଁ ପୁଣି ଆସିଲେ, ଶିଶୁ ତାଙ୍କର ଲୋକ ନା, ହଉ ତାଙ୍କ ଶକ୍ତି ଦ୍ୱାରା ସବୁ ଆସିଛନ୍ତି ନା, ଷଡ଼ ଗୋସ୍ୱାମୀ, ସପ୍ତମ ଗୋସ୍ୱାମୀ ବୋଲି ତାଙ୍କୁ ହେଲା ଭକ୍ତି ବିନୋଦ, ଆସିଲେ ଏସବୁ ରଚନା କଲେ। ଏ ଦେହର କ୍ରିୟା, ଏ ଦେହର କ୍ରିୟା ଅଭ୍ୟାସ କରିବ, ଜୀବନ ଯାପନ ଲାଗି ଶ୍ରୀକୃଷ୍ଣ ଭଜନେ ଅନୁକୂଲ ଯାହା ତାହା ହବେ ଅନୁରାଗୀ। ଶୁଷ୍କ ବେରାକୁ କାଟିଦେଲେ। ସେ ତୁମେ ପୂର୍ବରୁ ଯୋଉଟା କରୁଥିଲ, ଦେଖ ଯେତେବେଳେ ଭଜନ ବାସନାଟା କ୍ଷୀଣ ହେଇଯିବ, ଏ ଷ୍ଟେପ୍ ଗୁଡ଼ା ତୁମେ ପାଇଯିବ, ଶ୍ରୀକୃଷ୍ଣଙ୍କର ଭଜନ ମଜିକି ରହିବ, ସେତେବେଳେ ତୁମେ ଏ ବଡିଟାକୁ ରିଜେକ୍ଟ କରିଦେଇପାରିବ, ବଡି ଉପରେ ଏତେ ଧ୍ୟାନ ଦେବାରେ। ତା ପୂର୍ବରୁ ତୁମର ସବୁବେଳେ ଗୋଟେ ବଡିଲି କନ୍ସେପ୍ସନ୍ ସବୁବେଳେ ରହିବ, ଶାରୀରିକ ଧାରଣଟା ସବୁବେଳେ ବଦ୍ଧ ହେଇକି ରହିବ। ଏ ଦେହର କ୍ରିୟା ଅଭ୍ୟାସ କରିବ, ଜୀବନ ନିର୍ବାହ ଲାଗେ। ଏ ଦେହର କ୍ରିୟା ଗୁଡ଼ାକ, ଦେହର କ୍ରିୟା କ'ଣ? ଆହାର, ଶୋଇବା, ନିଦ୍ରାଟା, ଆହାରଟା, ଏ ଧନ ଟିକେ ଦରକାର, ଯାହା ସବୁ ଦରକାର ରହିଛି, ଗୋଟେ ଅଭ୍ୟାସ କରିବି, କାହିଁକି ଜୀବନଟା ଖାଲି ରହିବାର ଅଛି। ଭଲ ଖାଇବି, ଭଲ ପିନ୍ଧିବି, ଚୈତନ୍ୟ ମହାପ୍ରଭୁ କାହିଁକି କହିଥିଲେ ଭଲ ନା ଖାଇବାର? ରାଜା ପୁଅ କହୁଛନ୍ତି ପେଜ ଖାଇବା ଲୋକ ଏ କଥା କହିଲେ ଆଜ୍ଞା, ସେ କ'ଣ ଖାଉଥିଲେ? ଆମ୍ବଳି ପାସ ପନିର ଖାଇଥିଲେ, ଆମେ ତ ପୁଷ୍ଟି କରିକି ଟିକେ ଖାଇଦେଉଛୁ, ନହେଲେ 15 ଦିନ ଗଲା ମନ ଭାଇ କ'ଣ ଟିକେ କରରେ ଖାଇବା, କ'ଣ କରିବା ଆମେ? ଆମେ ସେ ଆମର ସେ ଭଗବାନ ପ୍ରସାଦ ହେଲେ ବି ଆମର ଗୋଟେ ରହୁଛି ନାଇଁ ଲାଳସା ରହୁଛି ନା, ସେ କ'ଣ ଖାଉଥିଲେ? ପେଜ ନଳାରୁ, ତୁମେ ଦେଖ ପେଜ ନଳାରୁ ଯିଏ ଯାହା କୁହନ୍ତି ପୂର୍ବ ଦିନର ଅର୍ଣ୍ଣକୁ ବାହାର କରିକି ଶୁଖେଇକି ଲୁଣ ପକେଇ ଖାଉଥିଲେ, ତାଙ୍କୁ କହୁଛନ୍ତି ତୁମେ ଭଲ ଖାଇବନି, ତାଙ୍କୁ କହୁଛନ୍ତି ତୁମେ ଭଲ ଖାଇବନି, ତାହେଲେ ଆମେ କ'ଣ ଖାଇବା ଦରକାର ସେଟା ତୁମେ ଚିନ୍ତା କର। ଆମେ ଆର୍ଟିଫିସିଆଲ କହିପାରିବା? କେବେ ହବନି, ଯେ ଚାପି ଚୁପିକି ରହିବ, ପୁଣି କେତେବେଳେ ମିଳିଲା ମାନେ ସୁଯୋଗ ଖାଇଦେବ, ଏ ପାରିବନି ବା ତୁମେ, ଏଇଟା ଆର୍ଟିଫିସିଆଲ ରାସ୍ତା ନୁହେଁ, ପୁରା ପ୍ରାକ୍ଟିକାଲ ରାସ୍ତା। ଆଉ ସବୁ ଗୋଟେ ପାଖରେ ରହିଲା, ବିମଳ ବୈଷ୍ଣବ ରତି ଉପୁଜିବେ ବାସନା ହୋଇ, ସେ ଗୋଟେ ଷ୍ଟେପ୍ରେ ତୁମେ ହାରିଗଲ, ପୁରା ଫୁଲ୍ ଲାଇଫ୍ କଣ୍ଟକିତ ପଠାଇଯିବ, ଆଉ ପାରିବନି, ଆଉ ଉଠିପାରିବନି, ଆଉ ଉଠିପାରିବନି। ଏ ସିଂହର ଦେଖୁନ ଷଣ୍ଡ ଲଢ଼େଇ ଲାଗି ଦେଖିଛ କେବେ? କ'ଣ ଦେଖିଛ? ଏ ଷଣ୍ଡ ଲଢ଼େଇଟା କ'ଣ ଦେଖିଛ? ଦାମୋଦର ବଳ କଦାର କୋଉଠି ଆସେ ବଳ? ସେ ଆଣ୍ଠୁଟାକୁ ସବୁବେଳେ ଦେଖ ଟାଣି କରି ରଖିଥିବ, କିନ୍ତୁ ଲାଗୁଥିବ କ'ଣ ସେ ସିଙ୍ଗରେ? ସିଙ୍ଗରେ ଠେଲିବ ନା, ଇଏ ତା ମୁଣ୍ଡ ଠେଲିବ, ସେ ତା ମୁଣ୍ଡ ଠେଲିବ, ଠେଲିବ ସିଙ୍ଗରେ, ଏ ବଳ ଆଣୁଛି କୋଉଠୁ? ସେ ତା ଗୋଡ଼ଟାକୁ ସବୁବେଳେ ଷ୍ଟ୍ରଙ୍ଗ ରଖିଥିବ, ଗୋଡ଼ରେ ଆଣ୍ଠେଇ ପଇଲା ସହିଲା ଆଉ କ'ଣ, ସେ ତା ଗୋଡ଼େଇକି ମାରିବ ଆଉ ଗୋଡ଼ଟା, କିନ୍ତୁ ମଣିଷ କ'ଣ ଦେଖେ କୋଉଠି ଆସୁଛି? ସିଙ୍ଗରେ ଠେଲୁଛି ରେ, ମାରିଛି ତାକୁ ଆଉ, ସେ ଗୋଡ଼ଟାକୁ ଷ୍ଟ୍ରଙ୍ଗ କରି ରଖିଛି, ସିଙ୍ଗଡ଼ କାହିଁକି ଦେଖୁଛ? ତୁମେ ବାହାର କ୍ରିୟା ଗୁଡ଼ା କାହିଁକି ଦେଖୁଛ? ଆଉ ସେ ଏମିତି କରୁଛି, ସେମିତି କରୁଛି, ଆରେ ଗୋଡ଼ଟା ଦେଖ ଆଗେ, ବଳଟା କୋଉଠି ଆସୁଛି, ବଳ କୋଉଠି ଆସୁଛି? ଏ ଗୁରୁ ଭକ୍ତ ପାଖରୁ ଆଉ, ସେଟା ତୁମର ନଥିଲେ ତୁମେ ଆଣ୍ଠେଇ ପଡ଼ିବ ଆଉ ଗଲା, ଆଉ ଆଣ୍ଠେଇ ପଡ଼ିଲେ ତ ସରିଲା ଆଉ କ'ଣ, ମାୟା ମାଟି ବସିବ ଆଉ କ'ଣ, ମୋର ବାପା ସେ ଛକିକି ବସିଛି ନା, ଏ ଯିବ କୃଷ୍ଣ ଭଜନ ଛାଡ଼ିଲା ମାନେ ତାକୁ ନେଇ ପଳେଇବି ମାଡ଼ ବସି, ସେନେ ସିଏ ଏ କଥା ଲେଖିଲେ। ଦେହର, ଏ ଦେହର କ୍ରିୟା ସବୁଠେ ସରଚିନ୍ତା ରହୁଛି ନା, ତୁମେ କେତେ ଭକ୍ତି କର, କ'ଣ କର, କେମିତି ରହିବ, ଭବିଷ୍ୟତ କ'ଣ ହବ, କହିଦେଉଛନ୍ତି ନା, ମୁଁ ଭବିଷ୍ୟତ କ'ଣ ହବ, ମୁଁ ଛାଡ଼ିକି ଆଇଲେ ମୁଁ କେମିତି ଚଳିବୁ, କ'ଣ ନା କ'ଣ ଆମେ ଭକ୍ତି କଲେ କେମିତି ଚଳିବା, ଅଲେଖିଆ ବାବା ଗୁଡାକ ସେଗୁଡ଼ା ଦେଖୁଛ ନା, ସେ ବାବାଙ୍କର କିଛି ଭୋଜନ କୋଉ ବାବା ଅଲେଖ କହିକି ସେ କଣ ଖାଉଛନ୍ତି, ସେ ଶୁଖୁଆ ମାଛ ସବୁ ଖାଉଛନ୍ତି, ସେ ଗାଁ ଗାଁ ବୁଲୁଛନ୍ତି, ତାଙ୍କ ପାଇଁ ଜାଗା ଅଛି ରହିବା ପାଇଁ, ଆମକୁ କଣ ଜାଗା ମିଳିବନି? ପୁଣି କହିବା ଭବିଷ୍ୟତ କଣ ଚିନ୍ତା, ଭବିଷ୍ୟତ ଚିନ୍ତା, ପଇସା ପତ୍ର ନହେଲେ କେମିତି କିଏ ପଚାରିବ, କିଏ ପଚାରିବ, କିଏ ପଚାରିବ? ତୁମେ ଦେଇ ବୁଦ୍ଧି ଆସୁଛ, ତୁମେ କଣ ଭକ୍ତି କରୁଛ, ବେକାର। ତୁମେ ଯାହା କରିଛ ତୁମେ ପୋଛି ଦେଇଛ, ନିଜ ହାତରେ ଲେଖିକି ପୋଛିବା ଯା, ଯେ ନିଜ ଭବିଷ୍ୟତ କଥା ଚିନ୍ତା କରୁଛି ସେ ଭକ୍ତି କରିନି ବୋଲି ବୁଝି ଆସିବା। ଦେହ ଧାରଣାର ଅଛି ଆଉ, ମୋର କଣ ହବ, କଣ ହବ କାଲି ମୁଁ ଜାଣିନି, କଣ ହବ କାହିଁ ଚିନ୍ତା କରେ? ଏଇଟା ପଇସାର ବଳରେ କି ଭକ୍ତିରେ ଚାଲେ ନା, ଏସବୁ କିଛି କାମ କରିବନି। କଣ ହବ କଣ ହବ କୃଷ୍ଣ ଜାଣନ୍ତି। ଏ ଦେହର କ୍ରିୟା ଅଭ୍ୟାସ କରିବ ଜୀବନ ଯାପନ ଲାଗି, ଖାଲି ଅଭ୍ୟାସ ରହିବା ଦରକାର। ଏତିକି ଖାଇବେ, ଏତିକି ପିନ୍ଧିବେ, ଏତିକି ଶୋଇ, କିନ୍ତୁ ଦେହଟା ଟିକେ ରହୁ। ଶ୍ରୀକୃଷ୍ଣ ଭଜନେ ଅନୁକୂଳ ଯାହା ତାହେ ହବେ ଅନୁରାଗୀ। କୃଷ୍ଣ ଭଜନରେ ଯୋଉଟା ଅନୁକୂଳ ତା ପ୍ରତି ତୁମର ଆସକ୍ତି ବଢେ, ସେଇଟା ହେଇପାରିବ। ନହେଲେ ବୋଧ ଯେହେତୁ କହି କହି ତୁମେ ମୁଣ୍ଡ ଖରାପ ହେଇଯିବ, ତାରି କର ଏଠି କୃଷ୍ଣଙ୍କ ଏଟା ସେବା, ଏଟା ଆସକ୍ତି କେବେ ହଉନି, କାହିଁକି ହଉନି? ତାର ରହିଲେନି କୋଉଠି ମୂଳର ପଏଣ୍ଟ, ବାସନା ରହିଲେନି, ସେ ଗୋଟେ ଷ୍ଟେଜକୁ ଆସିପାରିବନି। ଭଜନର ଯାହା ପ୍ରତିକୂଳ ପ୍ରତିକୂଳ ତାହା ଦୃଢ ଭାବେ ତ୍ୟାଗିବ, ଭଜିତେ ଭଜିତେ ସମୟ ଆସିଲେ ଦେହ ଛାଡି ଦେବ। ଯାହା ଭଜନ ପ୍ରତିକୂଳ ସବୁ ଛାଡ଼ିଦେବ ଭଜନରେ। ଏବେ କଣ ମନର ଯାହା ପ୍ରତିକୂଳ ସେଟା ଛାଡ଼ୁଛେ ନା, ଭକ୍ତିର ପ୍ରତିକୂଳ ଛାଡ଼ୁଛେ? ଛାଡ଼ିଲା ବେଳେ କଣ କହୁଛେ, ପ୍ରତିକୂଳ ଆସୁ ପ୍ରତିକୂଳ ଆସୁଛ, ଏଇଟା କୁହାହେଇଛି ମୁଁ ଛାଡ଼ିଦେଲି ଆଉ। ସେଟା ମନର ନା ଭକ୍ତିର? ହଁ, ମନ ଏଠି ଭଲ ଲାଗୁନି, ମୋର ଏଠି ପଡ଼ୁନି, ମୋର ଏଇଟା ହଉନି, ମୋର ଛାଡ଼ିଦେ। ଭକ୍ତି ସହିତ କିଛି ଜୀବନ ବର୍ତ୍ତମାନ ସମ୍ପର୍କ ନାହିଁ, ଏ ଶୁଦ୍ଧ ଭକ୍ତି ସହିତ। ଏଇ ରାସ୍ତାକୁ ଆସିଲେ ତମେ ଜାଣିପାରିବ ପ୍ରତିକୂଳ କୋଉଟା। ପ୍ରହ୍ଲାଦ ମହାରାଜ କୋଉଠି ରହୁଥିଲେ, ଅନୁକୂଳରେ ନା ପ୍ରତିକୂଳରେ? ଗୋପୀମାନେ କୋଉଠି ରହୁଥିଲେ, ଧ୍ରୁବ ମହାରାଜ କୋଉଠି ରହୁଥିଲେ, ସେ ପ୍ରତିକୂଳରେ ରହୁଥିଲେ, ସ୍ଥାନ କାହିଁକି ଛାଡ଼ିଲେନି? ମନ ପ୍ରତିକୂଳ ଦେଖୁନଥିଲେ, ଭଜନ ପ୍ରତିକୂଳ ଦେଖୁଥିଲେ। ଆମେ ବର୍ତ୍ତମାନ କଣ ଦେଖୁଛେ, ମନ, ମୋ ମନଟା କୋଉଠି ଭଲ ରହିବ, ଭଜନ କଥା କେତେ ଚିନ୍ତା କରୁନି, ସେଦିନ ଗୋଟେ ବଧଯିବ ତାର ଡିସିସନ ନେବାର କିଛି ଅଧିକାର ନାହିଁ। ଅନୁକୂଳ କଣ ପ୍ରତିକୂଳ କଣ ସେ ଜାଣିପାରିବନି, ଯେତେବେଳେ ସେ ପୂର୍ଣ୍ଣ ଶରଣାଗତ ସ୍ଥିତିକି ନ ଆସିଛି, ଏ ସ୍ଥିତିକି ନ ଆସିଛି, ବାସନା କ୍ଷୀଣ ହେଇନି ମାନେ ତୁମେ କି ଡିସାଇନ୍ ନେଇପାରିବନି? ତୁମେ ଜାଣୁ ସବୁ ଭୁଲ, ତୁମର ବିଚାରଧାରା ଠିକ୍ ନୁହେଁ। ଏଥିପାଇଁ ସେ କହିଲେ, ଭଜିତେ ଭଜିତେ ସମୟ ଆସିଲେ ଏ ଦେହ ଛାଡ଼ିଆ ଦିବ, ଭଜି ଭଜନ କରି ଭଜନ କରି ସମୟ ଆସିବ ଦେହକୁ ଛାଡ଼ିଦେବି। ଭକତି ବିନୋଦ ଏଇ ଆଶା କରି ବସିଆ ଗୋଦ୍ରୁମ ବାନେ, ପ୍ରଭୁ କୃପା ଲାଗି ବ୍ୟାକୁଳ ଅନ୍ତରେ ସଦା କାନ୍ଦେ ସଙ୍ଗ ପାନେ। ମୁଁ ଭକ୍ତି ବିନୋଦ, ମୁଁ ଗୋଦ୍ରୁମରେ, ତାଙ୍କ ଗୋଦ୍ରୁମ ଯାଇଛ ନା ନାହିଁ, ହେଣି ମାୟପୁର ଚାଲିଲେ ଗୋଦ୍ରୁମ ଦେଖିବ, ଭକ୍ତି ବିନୋଦ ଠାକୁରଙ୍କର ଦେଖ ଗୋଦ୍ରୁମ, ସେ ତାଙ୍କର ହେଲା ଭଜନ ସ୍ଥଳ, ସେଇଠି ବସି ଛ ଭଗବାନ ନିତ୍ୟାନନ୍ଦ ପ୍ରଭୁଙ୍କର ଆଦେଶରେ ପୁରା ନିତ୍ୟାନନ୍ଦ ପ୍ରଭୁଙ୍କର ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେଇଥିଲେ। ଭକତି ବିନୋଦ ଗୋଦ୍ରୁମେ ବସେ, ଭକତି ବିନୋଦ ଏଇ ଆଶା କରି ବସିଆ ଗୋଦ୍ରୁମ ବନେ, ସବୁବେଳେ କହୁଥିଲେ ଗୋଦ୍ରୁମ ବନ ଗୋଦ୍ରୁମ ବନ, ମୁଁ ଏଠି ବସିଛି ପ୍ରଭୁ କୃପା ଲାଗି ବ୍ୟାକୁଳ ଅନ୍ତରେ, ମୋତେ କେବଳ କେତେବେଳେ ପ୍ରଭୁଙ୍କର କୃପା ପାଇ ମୋ ଅନ୍ତର ବ୍ୟାକୁଳ ହେଉଛି, ମୁଁ କାନ୍ଦୁଛି ସବୁବେଳେ ସଙ୍ଗ ବନେ, ଲୁଚି କାନ୍ଦୁଛି ଖାଲି। କଣ ଥିଲେ, ମାଜିଷ୍ଟ୍ରେଟ, ମାଜିଷ୍ଟ୍ରେଟ ଥିଲେ, ଏତେ ବଡ଼ ମାଜିଷ୍ଟ୍ରେଟ, ସେ ଆଜି ଲେଖୁଛନ୍ତି ମୁଁ ବସି କାନ୍ଦୁଛି ଅନ୍ତର, କେମିତି ମୋତେ ପ୍ରଭୁ କୃପା ମିଳିବ। ସବୁ ତତ୍ତ୍ୱ ଲେଖିଲା ପରେ ତାଙ୍କର ଅନ୍ତର ଆଶା ହଉଛି, ବିମଳ ଭାବନା ଗୁଡ଼ା ମନ ଭିତରେ ଆସିବା ଦରକାର ନା, ବିମଳ ଭାବନାଟା କେମିତି ଆସିବ? ଆମେ ଯେଉଁ କହିଲୁ ନା ଗୋପୀମାନଙ୍କର ବିମଳ, ସେମାନେ ନିତ୍ୟ ପାସ ତାଙ୍କର ଅନ୍ତର ଭିତରେ, ମୁଁ କୃଷ୍ଣଙ୍କ ପ୍ରତି ରୂପରେ ପାଇବି, ଆମର କଣ ବିମଳ ଭାବନା ଆସୁଛି, ମୁଁ କୃଷ୍ଣଙ୍କୁ ସୁଖ ଦେବି ସବୁବେଳେ, ଆମର ନିଜର ସୁଖବାଞ୍ଛା ନିଜର ଅଭିଳାଷ ସବୁବେଳେ ରହୁଛି, ସେଠି ତ ବାସନାର ଉଦୟ ହେଉଛି ଆଉ, ବାସନା ଆସୁଛି ଆଉ, ବାସନା କାହିଁକି ଆସୁଛି, ଅନାଦି କାଳରୁ ବିଷୟକୁ ଭୋଗ କରି କରି ଆସିଛି। ଜଣେ ପ୍ରଶ୍ନ କରିବା, ମୋର ସ୍ୱୀକୃତି ନଥିଲା ମୁଁ କିନ୍ତୁ ପଳେଇଲି ପୁଣି ଏଠିକି, ଜଣେ ପ୍ରଶ୍ନ କରେ ଯୁକ୍ତି କରିଦ, ମୋର ସ୍ୱୀକୃତି ନାହିଁ, ପୁଣି ଆଇଲି କିନ୍ତୁ ଭକ୍ତି, ମୋର କିଛି ପୁଣ୍ୟ ଅଛି ନା? ଅଛି, ତୁମର ଅଛି କିଛି ପୁଣ୍ୟ, ତୁମେ ଆସୁଛ ସେଥିପାଇଁ ଭକ୍ତି କରିବା ପାଇଁ, କିନ୍ତୁ ମନେ ରଖ ବାସନାଟା ତୁମର କ୍ଷୀଣ ହେବା ଦରକାର, ଯଦି ଭକ୍ତି କରେ ବଢୁଛି କାହିଁକି, ବାସନାଟା କ୍ଷୀଣ, ମେଡିକାଲକୁ ଆମେ ଯେତେବେଳେ ଆସିବା କ'ଣ ହବ, ଟ୍ରିଟମେଣ୍ଟ ହେଲେ କ'ଣ କମିବ ନା ବଢିବ କେମିତି, ବାସନାଟା ବଢ଼ୁଛି କାହିଁକି? ବଢ଼ୁଛି ତାହେଲେ ଗୋଟେ ଜିନିଷ ହେଇଯାଉଥିବ, କ'ଣ ହେଉଥିବ? ଏଇ ବିଷ୍ଣୁ ନବ ବିମଳ ବୈଷ୍ଣବେ ରତି ଆସୁନି, ରତିଟା ଆସିଲାନି ବରଂ ଅପରାଧ, ସନ୍ଦେହ, ସମାଲୋଚନା, ଏଇଟା ହେଇଗଲା। ଏଇଟା ହେଇଗଲେ ତମ ବାସନାଟା ପ୍ରବଳ ହବ ଆଉ। ସନ୍ଦେହ ସମାଲୋଚନା ସବୁବେଳେ ତମ ମୁଣ୍ଡ ଭିତରେ ରହିଲା, ସେତେବେଳେ କ'ଣ ହବ? ସବୁବେଳେ ବିଷୟ ବାସନାଟା ପ୍ରବଳ ହେଇକି ଚାଲିବ। ତାଙ୍କ ଗୁରୁ ବୈଷ୍ଣବଙ୍କ ଉପରେ ଗୋଟେ ସର୍ପ୍ରେସ୍, ଯାକୁ ଇଂଲିଶରେ କୁହନ୍ତିନି, କ'ଣ କୁହାଯିବ? ଦବିକି ରହିଛି ଗୋଟେ ଜୀବ, ବିବାହ ନ ହେଇକି ରହିବା କଳି ଯୁଗରେ ଜନ୍ମ ହେଇଛି କାହା କତୁରୁ? କାହା କତୁରୁ ଜନ୍ମ ହେଇଛି? ପିତାମାତା ଜନ୍ମ ଦେଇଛନ୍ତି ସେ କାମରୁ ଆମକୁ, ନା ପିତାମାତା ଭଗବାନଙ୍କୁ ଡାକି ଆମକୁ ଜନ୍ମ ଦେଇଛନ୍ତି? ଉପବାସ ବ୍ରତ କରିକି ନାମ କରିକି ଆମକୁ ଜନ୍ମ ଦେଇଛନ୍ତି, ସେ ପିତାମାତାଙ୍କର କାମରୁ ଆମର ଜନ୍ମ। ପୁଣି ସେମାନେ ଯାହା ସଂସ୍କାର ଥିଲେ କଳି ଯୁଗରେ କ'ଣ? ସବୁ ପ୍ରକାର ଉତ୍ପାତ, କଳିରେ ସବୁ ପ୍ରକାର ଉତ୍ପାତ ନା ଆଉ। ଆଗରୁ ମୋର କାଲି ନା ପରଦିନ ମୋର ମନରେ ପଡ଼ୁଥିଲା, ସେ କେଉଁଠି ଗୋଟେ ରେମଣ୍ଡ ସର୍କସ୍ କଥା ମୋର ମନେ ପଡ଼ିଲା, କାହିଁକି ମୁଁ ବସିକି ମନେ ପଡ଼ୁଥିଲି ଗୋଟେ କ'ଣ ପଡ଼ୁ ପଡ଼ୁ ନା କ'ଣ, ଛୋଟବେଳେ ରେମଣ୍ଡ ସର୍କସ୍, ଏ ଗୁରୁଦେବ କହୁଥିଲେ, ସେ ରେମଣ୍ଡ ସର୍କସ୍ ବାଲା ଆସିଛି, ସେଇଥିରେ ମୋର ମନେ ପଡ଼ିଲା। ରେମଣ୍ଡ ସର୍କସ୍ କ'ଣ ଜାଣିଛୁ ନା ନାହିଁ? ଆଉ କ'ଣଟା ଜାଣିଛ? ରେମଣ୍ଡ ସେଠି ରଷିଆର ନା କ'ଣ ସର୍କସ୍ ପାର୍ଟି ଆସେ, ସେଥିରେ ଗୋଟେ ଝିଅଟେ ଥାଏ ମୋର ମନେ ଅଛି ସେ ଫଟୋଟା, ସେ ଝିଅଟା ତା ବିଦେଶଟା ସେମିତି ଡ୍ରେସ୍ ପିନ୍ଧନ୍ତିନି କେମିତି, ତାର ପିନ୍ଧିବ ତାର ବକ୍ଷ ଦଶ ଦେଖାଉଥିବ, ସେ ଡ୍ରେସ୍ଟା ହାଫ୍ କଟିଂ ଡ୍ରେସ୍, ଖାଲି ତାର ବକ୍ଷଟା ଦେଖାଯାଏ, ସେ ଡ୍ରେସ୍ଟା ଏମିତି ପିନ୍ଧିବ, ସେଟାକୁ ସବୁ ସେ ଏମିତି ଗୋଟେ ଧରିଥିବ, ରିଙ୍ଗ ଧରିଥିବ, ତା ଫଟୋଟା ଥିବ, ହାତି ଫାତି ଥିବ, ସେଟା ସବୁ ମରାଯାଏ ପୋଷ୍ଟର ସବୁ ଗାଁରେ। ମୋର ମନେ ଅଛି ସବୁ ପିଲା ବୟସ୍କ ଲୋକ ସବୁ ଚିରି ପକେଇବ ଫଟୋ, ସେ ଫଟୋ ସବୁ ଚିରି ପକେଇବେ, କାହିଁକି? ସେ ଜିବିଲାର ବକ୍ଷଟା ଦେଖାଉଛି ବୋଲି। ବୟସ୍କ ଲୋକ ସବୁ ଆମ ଝିଅ ବୋହୁ ସବୁ ଖରାପ ହେଇଯିବେ, ପିଲାମାନେ ସବୁ ଖରାପ ହେଇଯିବେ ଏ ପିକ୍ଚର ଦେଖିଲେ, ଚିରି ପକାନ୍ତି। ସେ ମୋର ମନରେ ଅଛି ଏତେ ଷ୍ଟ୍ରିକ୍ଟ ସବୁ ଥିଲା, ଆଉ ସେଆରେ ସେଭଳିଆ ଟାଇମ୍ରେ ଲୋକ ଗୋଟେ ତାର କାମନା ବାସନା କିଣା ହବ, ଏ ବର୍ତ୍ତମାନ ତ କିଛି ନାହିଁ। ସେତେବେଳେ ସେ ଆମର ବାବା ସବୁବେଳେ କୁହନ୍ତି, ଅବଶ୍ୟ ତାଙ୍କ କଥା କହିବା କଥା ନୁହେଁ, ସେବେଳେ ଗୋଟେ କଥା କୁହନ୍ତି, ଯଦି କେଶଟାକୁ ତୁମେ କେତେବେଳେ ଟିକେ ଓଲଟା କରି କାଟିଦେ, ଯେଉଁ ବାରିକମାନେ କ'ଣ କୁହନ୍ତି, କଲେଜର ଫଲେଜ ପଡ଼ିଲେ ବାରିକମାନଙ୍କ କତି ଗଲେ ସେଟା ଗୋଟେ କ'ଣ ଏମିତି ଥାଏ, ଏମିତି ଏମିତି କ'ଣ କାନକୁ ଟିକେ ଟେକିକି କାଟିଦେବେ, ସିଏ ଛତ୍ରା ଭଳିଆ କ'ଣ ଗୋଟେ ଚୁଟି କାଟିଛ, କହିଦେବେ ଛତ୍ରା ଭଳିଆ କ'ଣ ଚୁଟି କାଟିଛ, ଗୋଟେ କେଶଟା ତୁମେ ଯଦି କାଟିଦେଲ ଟିକେ, କଲେଜ ପିଲା ଯଦି କହିଦେଲେ, ସେ ସବୁ ହଁ ସେ ସେଲୁଣୁ ଭଳିଆ, ସେ ଗଲା ବେଳକୁ ତୁମେ ଜାଣିନ ତୁମେ ତାର ବସିଥିବ, ସେ ତାର କାଣ କାଟିକୁଟି ତାର ଗୋଟେ ସାଇଜ୍ କରିଦେଇଥିବ, ତୁ ଭଲ ଲାଗିଲେ ବି ଘରକୁ ଆଇଲେ ଡର ଲାଗେ, କେଶ ବଢ଼େଇକି ସାଇଜ୍ କରିକି ତୁମ ଘରକୁ ଆସିବ, ବାପା ଦେଖିଦେଲ ସାଙ୍ଗେ ସାଙ୍ଗେ କହିବେ, ମା କହିବେ କ'ଣ ଗୋଟେ ଛତ୍ରାବେଳା କଲେଜରେ ପାଠ ପଢୁଛି, କ'ଣ ଏଇ ଛତ୍ରାବେଳା ଗୋଟେ ଚୁଟି କାଟିଲାଣି? ତୁମର କ'ଣ ସ୍ୱତନ୍ତ୍ରତା ନଥିଲା ସେତେବେଳେ, ଏତେ ବଡ ଗୋଟେ ଶାସନର ତୁମେ ବି ଥିଲ, ବର୍ତ୍ତମାନ କିଏ ପଚାରୁଛି? ବାପା ସେ ବାପା ତାର କଲର କରିକି ଆଇଲାଣି, ଛୁଆ ତାର 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 ଯାଇକି ଚୁଟା ଚୁଟା ଚୁଟି କାଟିକି ଆଇଲାଣି, ବୁଢ଼ା ତାର କଲର କଲାଣି, ଦେଖୁ ନା କଲର ସବୁ କରୁଛନ୍ତି, ସେ କଲର କରିକି ଇଏ ହାପ ପ୍ୟାଣ୍ଟ ଏମିତି ବୁଲିଲାଣି, ତ ଇଏ ତାର ବୋଲେ ଆଜି ତା ଝିଅରେ ଦେଖୁ ତ କୋଉ ତାର ତା କି ଡ୍ରେସ୍, ଆଉ ମୋବାଇଲ ପୁରା ଫଟୋରେ ହ୍ୱାଟ୍ସଆପ୍ରେ କ'ଣ ଚାଲିଛି, ଏଇଠି ତୁମେ ବଞ୍ଚିଥିବ ବାସନାଟା ତୁମେ ବିବାହ ହୋଇକି ରହିଯିବ, ବଞ୍ଚି ଯାଇଛ ଏତେ ଦିନ କାହିଁକି? ସାଧୁଗୁରୁଙ୍କର ସେତିକି କୃପା ଟିକେ ରହିଛି ବୋଲି ବଞ୍ଚି ଯାଇଛ, ନହେଲେ ଭାସି ପଳେଇବ ଆଉ, ଏ ବାସନା ଗୁଡ଼ାକ ତୁମେ କ'ଣ ଅଟକେଇ ରଖିପାରିବ? ଆଉ ସେଇଟା ଯେତେବେଳେ ପୂର୍ବରୁ ଯେତିକି ସୁକୃତ ଥିଲା ସେତିକି ତୁମେ ପ୍ରୋଟେକ୍ସନ ଦେଇକି ଆଣିକି ଛାଡ଼ିଦେଲେ ଏଠି, ତାପରେ ତୁମର ଯଦି ନ ବଢ଼େଇ ପାରିଲ, କଳି ବଢ଼ୁଛି ନା ନାହିଁ, କଳିର ପ୍ରଭାବଟା ପଡ଼ୁଛି, ସବୁ ସବୁ ଦୂଷିତ ହେଲାଣି, ପରିବେଶ ଦୂଷିତ ହେଲାଣି, ତାର ବାସନାଟା କ'ଣ କମିବ କି? ବାସନା ପଡ଼ିଲା, ପରିବେଶ ଦୂଷିତ ହେଉଛି ନା, ବାସନା ଗୁଡ଼ା ପଡ଼ୁଛି, ଏଣେ ଅପରାଧଟା ବିମଳ ବୈଷ୍ଣବ ବାହାର ରତି ଉପୁଛିନି, ଗଲା ବାହା ହେଇଯିବ ଆଉ କ'ଣ, ଆଉ ଯିବନି ଆଉ, ସେଟା ରହିଯିବ ଅନ୍ତର ଭିତରେ ବାସନା ଗୁଡ଼ା, ଭୋଗ ବାସନା ଗୁଡ଼ା। ହେଲେ ସବୁବେଳେ ସେ ଗୁରୁଚରଣ ରତି ଏଇ ସେ ଉତ୍ତମ ଗତି ଯେ ପ୍ରସାଦ ଏ ପୁରେ ସର୍ବା, ସବୁବେଳେ ଶୁଦ୍ଧ ଭକ୍ତମାନଙ୍କୁ ଗୁରୁଙ୍କ ଚରଣ ବୈଷ୍ଣବ ସମସ୍ତ ଶୁଦ୍ଧ ଭକ୍ତଙ୍କ ଚରଣକୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ। ଗୁରୁ ଶ୍ରୀଗୁରୁନ୍ ବୈଷ୍ଣବ ଆଶ୍ଚ ସବୁବେଳେ କୁହାହେଲା, ଶ୍ରୀଗୁରୁନ୍ ବୈଷ୍ଣବ ଭକ୍ତ ଠାକୁର ପରେ ଶ୍ରୀଗୁରୁନ୍ ବୈଷ୍ଣବ ଆଶ୍ଚ ଗୁରୁ ଶବ୍ଦରେ କହିଲେ ସମସ୍ତ ଶୁଦ୍ଧ ପୂର୍ବାଚାର୍ଯ୍ୟ, ବର୍ତ୍ତମାନର ଶୁଦ୍ଧ ଆଚାର୍ଯ୍ୟ ଗୁରୁ, ଗୁରୁଙ୍କ ସହିତ ବୈଷ୍ଣବଙ୍କୁ ବି ରଖିଛନ୍ତି, ଆମେ ଦୁର୍ବଳ ଯିବା ନା, ଭଗବତ ଶକ୍ତିରେ ତାଙ୍କ ପାଖରେ, ସେ ଅନ୍ୟ ଜଣେ ଶୁଦ୍ଧ ଭକ୍ତ ହେଲେ ବି ସେ ଆମର ଗୁରୁ ନ ହେଲେ ବି ତାଙ୍କ ଅନ୍ତରରେ କ'ଣ ଅଛି, କୃଷ୍ଣଙ୍କର ଶକ୍ତି ଅଛି, ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ସେ ଗୁରୁ ଗୁରୁ ବୈଷ୍ଣବ ଆସ ସେ ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ସମସ୍ତେ ପ୍ରାର୍ଥନା କରିବାକୁ ପଡ଼ିବ, ନହେଲେ ଯୁଷ୍ଟିଆସ କହିଲେ ନା ଭକତି ବିନୋଦ ବସିଆ ଗୋଦ୍ରୁମେ କାନ୍ଦେ ସଦା ସଙ୍ଗୋପନେ, ଭକତି ବିନୋଦ ଏଇ ଆଶା କରି ବସିଆ ଗୋଦ୍ରୁମ ବନେ ପ୍ରଭୁ କୃପା ଲାଗି ବ୍ୟାକୁଳ ଅନ୍ତରେ କାନ୍ଦେ ସଦା ସଙ୍ଗୋପନେ, ମୁଁ ଲୁଚି ଲୁଚି କାନ୍ଦୁଛି। ଆରେ କେଉଁ ଅବସ୍ଥା ଇଏ ଜୀବର, ଇଏ କେଉଁ ଜୀବ ଏଇ ଅବସ୍ଥା ପାଇପାରିବ? ବାସନା ରହିଲେ ସେ ଭଗବାନ ପାଇଁ କାନ୍ଦିପାରିବ କେବେ? କୃଷ୍ଣ ପାଇଁ କୃଷ୍ଣ ମୋ ଜୀବନ ସମୟ ବେକାର ନଷ୍ଟ ହେଇଯାଉଛି, ମୁଁ କୃଷ୍ଣ କେତେବେଳେ ଆପଣ ଚରଣ କମଳକୁ ଦେଖିବି, କେମିତି ସେବା କରିବି? କାନ୍ଦି ପାରିବନି କେବେ। ହଁ ଦୁଃଖ ଦୁର୍ଦ୍ଦଶା ପାଇଁ କାନ୍ଦିବ ନା, ଆଉ କୃଷ୍ଣ ପାଇଁ କାନ୍ଦି ପାରିବନି। ତା ବାସନାଟା ରହିଲାଣି ଆଉ, ବିମଳ ଭାବନାଟା, ବିମଳ ଭାବନା ତ ନ ଆସିବ, ସେ ଗୁରୁକୃଷ୍ଣ ସମ୍ବନ୍ଧ ରଖିପାରିବନି ଆଉ। ଗୁରୁଙ୍କ ସାଙ୍ଗରେ ସମ୍ବନ୍ଧ ହେଲେ ସେ କୁହାହେଲେ କ'ଣ, ଗୁରୁଙ୍କ ସାଙ୍ଗରେ ସମ୍ବନ୍ଧ ହେଲେ କୃଷ୍ଣ ସାଙ୍ଗରେ ସମ୍ବନ୍ଧ ହବ। ଏଇଟା କାହିଁକି ଅଛି? ଏଇ ଗୋଟେ ଭଜନ ତ ବୁଦ୍ଧ, କାହିଁକି ଆମର ସମ୍ପ୍ରଦାୟରେ ଗୁରୁଙ୍କ ଉପରେ ଏତେ ପ୍ରାଧାନ୍ୟ ଦିଆଯାଉଛି? ତୋର ତ ବାସନା ରହିଲା, କୃଷ୍ଣ ତୁମକୁ କିଛି ଆକ୍ସେପ୍ଟ କରିବେନି, ଗ୍ରହଣ କରିବେନି। ତୁ ଦେଖୁନା ଗୋପୀମାନଙ୍କର କିଛି ବାସନା ଅଛି, କେଉଁ ବାସନା? କୃଷ୍ଣଙ୍କୁ ପତି ରୂପରେ ପାଇବା, କିନ୍ତୁ ଟିକେ ମନ ଭିତରେ ତାଙ୍କର ଧର୍ମ ଟିକେ ରହିବ, ତାକୁ ହିଁ କୃଷ୍ଣ ଗ୍ରହଣ କରୁନା, ସବୁ କାଟୁଛି। ରାମକୃଷ୍ଣ କେମିତି ଗ୍ରହଣ କରେ? ସେଟା ସବୁବେଳେ ପୂର୍ବ ଆଚାର୍ଯ୍ୟ ଷଡ଼ ଗୋସ୍ୱାମୀ ରାମାଚାର୍ଯ୍ୟ ହରିଦାସ ଠାକୁର ଯେତେ ଆଚାର୍ଯ୍ୟ ରହିଲେ ଭକ୍ତି ବିନୋଦ ସବୁ ଗୁରୁ ପରମ୍ପରାକୁ ବାରମ୍ବାର ଦର୍ଶନ କରିବା, ତାଙ୍କୁ ପ୍ରାର୍ଥନା କରିବା, ସକାଳୁ ଉଠି ପ୍ରାତରୁ ଉଠିକି ବୈଷ୍ଣବମାନଙ୍କୁ ସ୍ମରଣ କରିବା, ଗୁରୁଙ୍କୁ ସ୍ମରଣ କରିବା, ଶୁଦ୍ଧ ଭକ୍ତମାନଙ୍କୁ ସବୁ ସ୍ମରଣ କରିବା, ଏ ଭକ୍ତିର ବଡ଼ ଅଙ୍ଗ। ଏଇଟା ବଳ, ବଳ ନହେଲେ ତୁମେ ପାରିବନି। ବାସନା ଗୁଡ଼ା ବହୁତ ପ୍ରବଳ, ଏଇ ବାସନା କାହିଁ ଗୋଟେ ଉଦୟ ହବନି, ମୁଁ କୃଷ୍ଣଙ୍କୁ ପାଇବି, କୃଷ୍ଣଙ୍କୁ ପତି ଯେମିତି ଗୋପୀମାନଙ୍କର, ମୁଁ କୃଷ୍ଣଙ୍କୁ ପତି ରୂପରେ ପାଇବୁ, ବାସନା ଗୋଟେ ଆସିବନି, ନ ଆସିଲେ ତୁମକୁ ସେଇଭଳିଆ ପୂର୍ବରୁ କହୁଥିଲୁ ନା, ମନେ ପଡ଼ୁଥିଲା ସେଇଟା, କୁକୁର ଯେମିତି ଗୋଡ଼ ଭାଙ୍ଗିଯାଏ, ପଛ ଗୋଡ଼ ଭାଙ୍ଗି ଯାଇଛି, ତା ବାଡ଼େ ଦେଇଛି କି ଭାଙ୍ଗି ଯାଇଛି, ସେ କେମିତି ଚାଲିଛି? କଷ୍ଟରେ ଖେଳ ଘୋଷାରେ ଘୋଷାରେ ଚାଲିଛି, କ'ଣ କରେ, ନ ଚାଲିଲେ ତ କିଏ ଖାଇବାକୁ ଦେବ? ଆମକୁ ସେମିତି ହେଇଯିବ ଜୀବନରେ, ପୁରା ମନରେ କିଛି ଭରସା ରହିବନି, ସବୁ କରୁଥିବା ନିରାଶା ଲାଗୁଥିବ, ଏଇଟା ରହିଯାଉଛି ନା ଶିଖିବାଟା। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌତମ ଆନନ୍ଦେ, ହରି ହରି ବୋଲ, ହରେ କୃଷ୍ଣ।